नमो भगवते वासुदेवाय।
श्रीमद्भागवतम दसम स्कंद 34वां अध्याय अंतिम भाग रे सुखदेव गोस्वामी परीक्षित महाराज निकट रे शंखचूड़ उद्धार प्रसंग को वर्णना करछंती। गोपी मानंकु कृष्ण बलराम निकट बहुत दूर को नहीं गला परे कृष्ण बलराम गोपी मान रक्षा करिया पाई धावमान होछंती। ठीक जे बड़ी व्याघ्र पक्षरे गोरक्षक गोमाता रक्षा करिया पाई धावमान हुए किंतु बलराम प्रेरित करछंती काल स्वरूप रे कालर उपमा दिया है भगवान काल जे भली मृत्यु को प्रेरित करे महाकाळंग निर्देश रे मृत्यु देवता जानते से भले बलराम प्रेरित करछनी कृष्ण को जा शीघ्र को बद्ध कर। ये बड़ा विचित्र चक्रपतंग उपमा को दौछनी टीका रे काल मृत्यु काल प्रेरक मृत्यु तेजस्ता विवाह शीघ्र जहाँ राम प्रेरक शीघ्र जा बलराम प्रेरणा दौछनी अयम अहम इमम हनन इति ही कृष्ण पेरजस्तो जितने बलराम को चंदी तुम्हें शीघ्र जाओ अहम इमम मो अकु हत्या करी भी बध करी भी मजा उच्छे जने प्रेरक आज जने पेरज जने कार्य करले बलराम प्रेरणा देले तार गति को उपमा देखी बाकी भागवत ଏଭଳି ଏକ ଭଗବାନଙ୍କର ଆବିର୍ଭାବ ବା ଶବ୍ଦ ବ୍ରହ୍ମର ପରିପ୍ରକାଶ ଏଥିରେ ସବୁକିଛି ରହିଛି ଉପମା ରହିଛି କେତେ ସୁନ୍ଦର ରସ ରହିଛି ନିତ୍ୟଶାସ୍ତ୍ର ତେଣୁ ବଡ଼ ଉତ୍ସାହର ସହିତ କୃଷ୍ଣ ଯାଉଛନ୍ତି ଶଙ୍ଖଚୂଡ଼କୁ ନିହତ କରିବା ପାଇଁ ଉଦ୍ଧାର କରିବା ପାଇଁ। ଏ ଯେଉଁ ମୃତ୍ୟୁର ଏ ଜଗତରେ ଗୋଟିଏ ଜିନିଷ କେବଳ ଜଣେ ଶରଣାଗତ ଭକ୍ତ ଯେ ଭଗବାନ ପାଖରେ ଶରଣାଗତ ହେଇଛି ତାକୁ ହିଁ କେବଳ ଭୟ ନଥାଏ ସେ କେବଳ ଭୟ କରେ ନା କାରଣ ସେ ପ୍ରଥମ ମାନସିକ ପ୍ରସ୍ତୁତିରେ ଥାଏ ମୋତେ ଶରୀର ଯେଉଁଦିନ ହେଲେ ଛାଡ଼ିବାକୁ ପଡ଼ିବ କିନ୍ତୁ ତାର ଗୋଟିଏ ଦୁଃଖ ରହିଯାଏ ମୋ ଶରୀର ଛାଡ଼ିବା ପୂର୍ବରୁ କେମିତି ଭଗବାନଙ୍କର ଭକ୍ତିଟା ମୁଁ ପ୍ରାପ୍ତ ହେବି ଶରୀର ଆମେ ଛାଡ଼ିବାରେ ତ ନିଶ୍ଚିତ କାରଣ ମୃତ୍ୟୁଟା କୌଣସି ଦୃଷ୍ଟିରୁ ଲସ୍ ନୁହେଁ ଭଗବାନ ଗୀତାରେ ଯେଉଁ ଅର୍ଜୁନ ବୁଝେଇଛନ୍ତି ନା ବଡ଼ ସୁନ୍ଦର ଗୀତାର ପ୍ରସଙ୍ଗ ଗୁଡ଼ିକ ମୃତ୍ୟୁଟା କୌଣସି ପାଇଁ କ୍ଷତି କ'ଣ ଅଛି ମୃତ୍ୟୁଟାକୁ ଆମେ ଯେଉଁ ଏତେ ସିରିୟସ୍ ଭାବୁଛେ ଆତ୍ମଦୃଷ୍ଟିରୁ କିଛି କ୍ଷତି ନାହିଁ କି ସ୍ୱର ଦୃଷ୍ଟିରୁ କିଛି କ୍ଷତି ନାହିଁ କାରଣ ସ୍ୱରଟା ନଷ୍ଟ ହେଇଗଲା ଆଉ ଗୋଟେ ତ ସ୍ୱର ମିଳିବ ନା ମୃତ୍ୟୁ ହେଇଗଲା ମାନେ ପୁରା ବିନାଶ ହେଇଗଲେ କି ଆଉ ଗୋଟେ ସ୍ୱର ମିଳିବନି କି ସ୍ୱର ତ ମିଳିବ ଭଗବାନ ଅର୍ଜୁନ ସେ କଥା ବୁଝୁଛନ୍ତି ସ୍ୱରଟା ନଷ୍ଟ ହେଇଗଲା ଆଉ ଗୋଟେ କ'ଣ ମିଳିବ ସ୍ୱର ମିଳିବ ଲସ୍ କ'ଣ ହେଇଗଲା ପୁଣି ନୂଆ ସ୍ୱର ମିଳିବ ଏଟା ତ ପୁରୁଣା ସ୍ୱରଟା ଅସୁବିଧା କ'ଣ ଅଛି ଆଉ ଆତ୍ମଦୃଷ୍ଟିରୁ ଆତ୍ମା ତ କେବେ ମୃତ୍ୟୁବରଣ କରିବେ ନା ଆ କ୍ଷତି କ'ଣ ହେବ ଆତ୍ମା କ'ଣ ମୃତ୍ୟୁ ହେଉଛି କି ତେଣୁ ଆତ୍ମାର ଲସ୍ କିଛି ନାହିଁ ଆଉ ସ୍ୱରରେ ବି କିଛି ଲସ୍ ନାହିଁ ସ୍ୱରକୁ ତୁମେ ଯେଉଁ ସ୍ୱରକୁ ଯିବ ସେଠି ତ ଭୋଗ ମିଳିବ ଅସୁବିଧା କ'ଣ ଅଛି। ଏଇ ମୃତ୍ୟୁ ଭକ୍ତ ଯାହା ଯିଏ ଶରଣାଗତ ହେଇଛନ୍ତି କେମିତି ଜଣେ ଶରଣାଗତ ହବ ବଳଦକୁ ଜୁଟି ଦେଲା ପରେ କୋଉଠି କ୍ଷେତରେ ଯେତେବେଳେ ଜୁଟି ଦେଉଛନ୍ତି ହଳରେ ତାକୁ ଜୁଟି ଦିଆଯାଉଛି ତାପରେ ସେ ଜାଣିବ କେମିତି ଚାଷ କରିବାକୁ ପଡ଼ିବ ବଳଦ ଯାଉ ତାର କାନ୍ଦରେ ଦେଖେଇ ଦେଉଛି ତା ମାଲିକ କ'ଣ କରୁଛି ତାର ଜୁଆଳି ଭିଡ଼ି ଦେଇକି ତାର ଯେତେବେଳେ ଜୁଆଳି ଟେକିବ ଯେତେବେଳେ ସେ ଜୁଆଳିଟାକୁ ଟେକିବ ଦୁଇପାର ଖାଇବ ପୁଣି କାନ୍ଦରେ ପଡ଼ିବ କାରଣ ସେ କାହାର ସେ ମାଲିକ ତାକୁ ଖାଇବାକୁ ଦେଉଛି ସେ ମାଲିକର ହେଇଯାଇଛି ତୁମେ କେମିତି ଶରଣାଗତି ବଢ଼େଇବ ତୁମର ଚିନ୍ତା କରିବା ଦରକାର ତୁମେ ଆଗେ କାହାର ଆଗେ ସ୍ଥିର କରିଦିଅ ଏଠି ଚାଲାକ ଜିନିଷ ନୁହେଁ ବୁଦ୍ଧିର ଜିନିଷ ନୁହେଁ ତୁମେ କିଛି ଇଣ୍ଟେଲିଜେଣ୍ଟ ଇଣ୍ଟେଲେକ୍ଚୁଆଲ ପ୍ଲାଟଫର୍ମ ରହିକି ବୁଝିବାକୁ ସ୍ପିରିଚୁଆଲ ଜିନିଷ ଚିନ୍ତା କରନି ଏଇଟା ଗୋଟେ ପ୍ରୋସେସ୍ ନୁହେଁ ଏଇଟା ଟିଚିଂସ ନୁହେଁ ଏଇଟା ଗୋଟେ କୋର୍ସ ଅଫ୍ ଷ୍ଟଡି ତୁମେ ଯେଉଁ ଭାବୁଛ ମୁଁ PhD କରିବି ଯେମିତି ସ୍କୁଲ କଲେଜରେ ସବୁ ପଢ଼ୁଛ ଏଇଟା ସେ ପାଠ ନୁହେଁ ଏଇଟା ସେ ଜିନିଷ ନୁହେଁ ଏଥିରେ ତୁମେ ସେମିତି କିଛି ହାତ ମାରିକି ଗୋଟେ ଫର୍ମୁଲା ଯେମିତି ଫର୍ମୁଲା ପୁଟ୍ କରିକି ଏଇଟା ପାଇବ ସେଇଟା ସବୁ ଚାଲକ ବୁଦ୍ଧି ଛାଡ଼ିଦେବାକୁ ପଡ଼ିବ ଗୋଟିଏ ଜିନିଷ ମନେ ରଖିବ ସର୍ବଧର୍ମାନ ପରିତ୍ୟଜ୍ୟ ଏଠି କୌଣସି ତୁମେ ଗୋଟେ ଫର୍ମୁଲା ତୁ ଭାବରେ ଆମେ ପଢ଼ିଦେଲୁ ଜାଣିଦେଲୁ ଆଉ ତାପରେ ଆମେ ଏଟାକୁ ପ୍ରାକ୍ଟିକାଲି ପୁଟ୍ କରିଦେବୁ ନାହିଁ ପ୍ରଗଟ ଏସବୁ କିଛି କାମ ଦେବନି ତୁମର, ତୁମକୁ ତୁମକୁ ଆଗେ ଡିସାଇଡ଼ କରିବାକୁ ପଡ଼ିବ। ମୁଁ ବର୍ତ୍ତମାନ କିନ୍ତୁ ଯେମିତି ଅଣ୍ଡିଆ କଥା ମୁଁ କହୁଥିଲି, ଅଣ୍ଡିଆ ଅଣ୍ଡିଆ କହୁଥିଲା, ଅଣ୍ଡିଆ ବଳଦ କହୁଛି ନା ତାକୁ, ସେ କ'ଣ କାହାର, ତାର ମାଲିକର, ମାଲିକ କହୁଥିଲେ ତ ଖାଇବା ପିଇବାକୁ ଦେଇକି ରଖିଥିଲେ, ମାଲିକ ସେ ଯାଇକି କାନ୍ଧରେ ଦେଖିବାକୁ ଦେଖେଇ ଦେଉଛି, ହଳ କେମିତି କରିବ କ'ଣ କରିବ ମାଲିକ ତ ଉଠିକି ଜାଣିଛି, କୁଆଡ଼େ ଡାହାଣକୁ ମୋଡ଼ିବ କୁଆଡ଼େ ବାଙ୍କୁ ମୋଡ଼ିବ, କେତେ ଆଜି କେତେବେଳେ ଚାରିଟାଳିଆ ହଳ କରନ୍ତି ଖରାଦିନିଆ, ଭାବିଲି ହେବ ଜାଣିଛ ନା ନାହିଁ, ତୁମର ତ ଆଉ କିଛି ନାହିଁ କାହିଁକି ଟ୍ରାକ୍ଟର ସବୁ ବଳଦ ଆସ, ଆଉ ତ କୁଆଡ଼େ ନାହିଁ, ତୁମର କ'ଣ ସବୁଆଡ଼େ ତ ବନ୍ଦ ହେଇଗଲାଣି ଆଉ, ସେ ତାର କେମିତି ହଳ କରିବ ମାଲିକ, ଚାରିଟାଳିଆ ଭୋରୁ ଆଣନ୍ତି ଛଅଟା, ମୁଁ ଦେଖିଛି ମୋର ମନେ ଅଛି ଚାଷ ହୁଏ ପୁରା ଭୋରୁ ପଳେଇବେ, ଡାନ୍ସ ଗୋଟା ଲାଗିବ ବୋଲି ତାଙ୍କୁ ଟିକେ 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 ଖାଲି ଅନ୍ଧାର ଫିଟିଲେ ନେଇ ପଳେଇବେ, ପୁଣି ଦଶଟା ବେଳକୁ ହଳ ଫିଟେଇଦେବେ, ସେଠି ବଳଦକୁ ଫିଟେଇ ଦେଇ ପଳେଇ ଆସିବେ, ସେ ତାର ଚରି ବୋଲିକି ଆସିବ, ତାକୁ ଖାଇବାକୁ ଦେଇ ରଖିବେ, ପୁଣି ତିନିଟା ବେଳକୁ ନେଇକି ଯିବେ, ସେ କେଉଁ ଜମି ଚାଷ ହବ କେମିତି ହବ ସେଟା ସେ ମାଲିକର କାମ, ବଳଦ କ'ଣ କାମ, ସେ ତାର କାହାର ରହିଛି, ମୁଁ ମାଲିକ ରହିଛି। ସ୍ପିରିଚୁଆଲ ଲାଇଫରେ ତୁମେ ବହୁତ କିଛି ଜିନିଷ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ, ମୁଁ ସର୍ଟକଟ୍ ଫର୍ମୁଲା କହିଦେଉଛି, ତୁମେ ବହୁତ କିଛି ପଢ଼ା ବହୁତ କିଛି ଜାଣ, କିନ୍ତୁ କିଛି କି ପଏଣ୍ଟସ ଅଛି, ତୁମେ ସେଇଟା ନ ଧରିପାରିଲେ ଘୁରି ଘୁରିକି ତୁମେ ଜୀବନଟା ଘୁରି ଘୁରିକି ବେକାର ହେଇଗଲେ ତୁମେ ଜାଣିପାରିବେ। ମୁଁ ଆଜି ସେଇଟା ଗୁରୁଦେବ ଗୋଟେ କୋର୍ସ ପଢ଼ୁଥିଲି, କୋର୍ସ ତିଆରି କରୁଥିଲି, ଗୁରୁଦେବ ସେ କଥା କହୁଛନ୍ତି, ଆମେ କେତେ ଡିସ୍କସନ୍ କରୁଛେ, ଗୁରୁଦେବ ଗୋଟେ ପଏଣ୍ଟ ମାରିଲେ ଆମ ମୁଣ୍ଡ ଠିକ୍ ହେଇଗଲା, ହଁ ଏ ଠିକ, ଆମେ କେତେ ଡିସ୍କସନ୍ କରୁଛେ ଏତେ କଥା ନା କି ଗୋଟେ କଥା କହିଦେବ ସେ ସବୁ ବୁଝିବେ, ଆମେ ବହୁତ ଡିସ୍କସନ୍ କରି ବିଭିନ୍ନ ପଏଣ୍ଟ କହୁଛେ କାହିଁକି ଆମ ସ୍ପିରିଚୁଆଲ ପ୍ରୋଗ୍ରେସ୍ ହଉନି, ଆମେ ସେଠୁ ଡିସ୍କସନ୍ କରୁଛେ, କିନ୍ତୁ ଗୁରୁଦେବ ଗୋଟିଏ ଜିନିଷ ଉପରେ ଫିକ୍ସ କରୁଛନ୍ତି ପୁରା, ଜଣେ ବହୁତ ଦିନ ଆଶ୍ରମ ବାସ କରୁଛି, ଜଣେ ବହୁତ ଦିନ କି ସେବା କରୁଛି, ତାର ଆଧ୍ୟାତ୍ମିକ ପ୍ରଗତି ହଉନି, ଗୁରୁଦେବ କହୁଛନ୍ତି ଇଜ୍ ନଟ୍ ଏ ସିମ୍ପଲ, ସିଏ ସରଳ ବ୍ୟକ୍ତି ନୁହନ୍ତି, ବାସ୍ ଫିନିଶ, ଗୁରୁଦେବ ଗୋଟେ କଥା ଛାଡ଼ି ଦେଉଛନ୍ତି, ମୁଁ ତୁମକୁ ଯେଉଁ ହଜାର କଥା ବୁଝାଉଛି ସେଟା କିଛି ନାହିଁ, ଗୁରୁଦେବ କିଛି କହୁନାହାନ୍ତି, ସେଟା ଆମେ ହଜାର ଡିସ୍କସନ୍ କରୁଛେ, ସେ ସରଳତା କେମିତି ନୁହେଁ, ଛୋଟ ପିଲାର କେମିତି ସରଳତା, ସିଏ କେମିତିକା ଏତେ ଖୋଳତାଡ଼ ନୀତି ନାହିଁ, ଗୁରୁଦେବ ଯିଏ ଇଫ୍ ସମାନ ଇଜ୍ ନଟ୍ ସିମ୍ପଲ ଇଭିନ୍ ଇଜ୍ ଅନେବଲ୍ ଟୁ କଣ୍ଟ୍ରୋଲ ଇଜ୍ ମାଇଣ୍ଡ, ତା ମନକୁ ବି ସଂଯମ କରିପାରିବେନି, କାରଣ ସରଳ ନୁହେଁ, ଡୁପ୍ଲିକେସ ଲୋକ ତା ମନକୁ ସଂଯମ କରିପାରିବେନି, ଏ ଯେ ମନ ସଂଯମ ଆମେ କହୁଛେ ଆମ ମନ କାହିଁ ସଂଯମ ହେଉନି, ଗୁରୁଦେବ ସେ କଥା ବି କହୁଛନ୍ତି ଯେ ସରଳତା ଯାହାର ନାହିଁ ତା ମନ ବି ସଂଯମ ହେଇପାରିବନି, ଆଉ କାହିଁ ମନ ସଂଯମ ହେଇପାରିବନି, ମାନେ ସବୁଟା ଶାସ୍ତ୍ର ନଥାଏ, ଆଚାର୍ଯ୍ୟଙ୍କର କିଛି ସମ୍ପତ୍ତି ଅଛି, ସେ ଭଗବାନଙ୍କ ଲୋକ ନା, ତାଙ୍କର କିଛି ସ୍ୱାନୁଭବ ଅଛି, ପ୍ରମାଣ ସବୁବେଳେ ଶାସ୍ତ୍ର ନେଇ ହେବନି, ଶାସ୍ତ୍ର ପ୍ରମାଣ ସାର୍ବଜନୀନଙ୍କ ରହିଛି, କିନ୍ତୁ ବ୍ୟକ୍ତିଗତ ଭାବରେ କେଉଁ ବ୍ୟକ୍ତିର କ'ଣ ସ୍ୱଭାବ କ'ଣ ଜିନିଷ, ଆଉ ଶାସ୍ତ୍ର ପ୍ରମାଣଟା ପ୍ରାମାଣ୍ୟ ବୋଲି ବା ସର୍ବଶ୍ରେଷ୍ଠ ପ୍ରମାଣ ବୋଲି କେତେବେଳେ ପ୍ରତିପାଦିତ ହେବ, ଯେତେବେଳେ ଆଚାର୍ଯ୍ୟ ତାକୁ ପ୍ରତିପାଦିତ କରିବେ ତାଙ୍କ ଜୀବନର ସ୍ୱାନୁଭବ, ଯେମିତି ମହାମନ୍ତ୍ର ଶାସ୍ତ୍ର ଥିଲା କି ନାହିଁ, ଏ କ'ଣ ରାମଚରିତ ମାନସ ଲୋକ ପଢ଼ୁନଥିଲେ ନା, ପ୍ରଭୁପାଦଙ୍କ ପୂର୍ବରୁ ଆମେ ଜାଣିନଥିଲେ ହରେର ନାମ ସବୁ ଜାଣିଥିଲେ, କିନ୍ତୁ ସ୍ୱାନୁଭବ ହେଉଛି ପ୍ରମାଣ, ପ୍ରଭୁପାଦ ଆସିଲେ ନାମର ମହିମାଟାକୁ ଦେଖେଇଦେଲେ, ନାମ କଲେ ଏମିତି ମିଳିବ, ଦେଖ ମୁଁ 40 ଟଙ୍କା ନେଇକି ଯାଇଥିଲି ବିଦେଶରେ, ଆଜି କ'ଣ କଲି, ବିଦେଶ ଲୋକ କେମିତି ବଦଳିଲେ, ଆଜି କେମିତି ଭକ୍ତ ହେଉଛନ୍ତି, ପ୍ରମାଣ କ'ଣ ଅନ୍ଧାର ରହିଲା, ଶାସ୍ତ୍ର ଶାସ୍ତ୍ର ପ୍ରମାଣ ଆମେ କାଟୁ ନାହିଁ, ତସ୍ମା ଶାସ୍ତ୍ର ପ୍ରମାଣ ଆଣନ୍ତୁ, ଶାସ୍ତ୍ରର ପ୍ରମାଣ ହେଲେ ଆଚାର୍ଯ୍ୟ, କାରଣ ଶାସ୍ତ୍ର ପ୍ରମାଣଟାକୁ ଆମେ ଗ୍ରହଣ କରିପାରିବା, ଆମର ବିଶ୍ୱାସ ନାହିଁ, ଆମେ ତ ନିଜେ କରିନି ଜାଣିବା କେମିତି, ଶାସ୍ତ୍ର କହିଦେଉଛନ୍ତି ନାମ ହେଉଛନ୍ତି ଶ୍ରେଷ୍ଠ, ଆମେ କରିଛେ କି, ଆମକୁ ବିଶ୍ୱାସ ହେବନି, ଶାସ୍ତ୍ର ପ୍ରମାଣଟାକୁ ଆଚାର୍ଯ୍ୟ ସ୍ୱାନୁଭବରେ ପ୍ରତିଷ୍ଠା କରନ୍ତି ତାଙ୍କ ନିଜ ଅନୁଭବରେ, ସେଥିପାଇଁ ଆଚାର୍ଯ୍ୟଙ୍କର ପ୍ରମାଣଟା ହେଉଛି ପ୍ରମାଣ, ଶାସ୍ତ୍ର ଅଛନ୍ତି, ଶାସ୍ତ୍ର ଯେତେ କଥା କୁହାଯାଇଛନ୍ତି ଆମେ ସବୁ ଜାଣିଛେ, କିନ୍ତୁ ଆମକୁ ବିଶ୍ୱାସ ହେଉନି କିମ୍ବା ନିଜେ ପ୍ରାକ୍ଟିକାଲ କିଛି କରିପାରୁନି, ଯେମିତି ଛେନାପୋଡ଼ ଭାବିଲି ଖାଇଛ ନା ନାହିଁ, ଛେନାପୋଡ଼ କେଉଁଥିରେ ତିଆରି ହୁଏ, କ'ଣ ଛେନା ମିଠା, ମ ଛେନାପୋଡ଼ ଛେନା ମିଠା ପଡ଼ିବ, ଛେନା ଚିନି ସୁଜି ପକେଇ କରିବ, ତୁମକୁ ମୁଁ ଦେବି, ତୁମେ କଲ ଦେଖିବା, ଓଭନଟା ଦେବି, ତୁମେ କରିପାରିବ, ତୁମେ ଖାଲି ଖାଉଛ, ଆଉ କହିବ ଏଟା ଟେଷ୍ଟ ହେଲାନି, ଏଟା ଏମିତି ଆଉ ଟିକେ ହେଇଥିଲେ, ଲୋକ ରୋଷେଇ ଯିଏ ପ୍ରସାଦ ପାଉଛନ୍ତି ସେ କହିବେ ଏଟା ଟିକେ ଆଉ ଟିକେ ଲୁଣ ପଡ଼ିଥିଲେ ନା, ଏଟା ମସଲା ଟିକେ ପଡ଼ କଲୁ ବାପା କର, ତୁ ଥିଓରିଟା ଖାଲି ଜାଣିଦେଇଛି, ସେ ଶାସ୍ତ୍ର ଗୁଡ଼ା ଖାଲି ପଢ଼ି ଖାଲି ଡଗଡଗଡଗଡ଼ ହେଇ କହି ପକଉଛ, କର ବାପା, ସ୍ୱାନୁଭବ ହେଉଛି ପ୍ରମାଣ, ସେଥିପାଇଁ ଆଚାର୍ଯ୍ୟଙ୍କର ସ୍ୱାନୁଭବ ହେଉଛି ପ୍ରମାଣ, ଯୁକ୍ତି ଦରକାର କିଛି ନାହିଁ, ତୁମେ ଯୋଉ ଯୁକ୍ତି ଦ୍ୱାରା ତୁମେ ଶାସ୍ତ୍ର ଯୋଉ ଡିରେକ୍ସନ ନବ, ଆଉ ଗୋଟେ ପଣ୍ଡିତ ଆସିବ ଆଉ ଗୋଟେ ଯୁକ୍ତି ଟାଣି ନେଇ ପଳେଇବ, ତୁମେ ଡାକୁ ସବୁ ପଣ୍ଡିତ ମାନେ ବସିଦେବ ନା, ବିଭିନ୍ନ ସମ୍ପ୍ରଦାୟର ସେ ଗୋଟେ ଭାଗବତ ପ୍ରସଙ୍ଗ ବିଭିନ୍ନ ବିଭିନ୍ନ ପ୍ରବକ୍ତାକୁ ଆଣ, ଦେଖ ସେ ଗୋଟେ ଟାଣିକି ନବ, ଇଏ ଗୋଟେ ଟାଣିକି ନବ, ସେ ଗୋଟେ ଟାଣିକି ନବ, ଯାର ଯୋଉ ଅନୁଭବ ସେ ତାର ସେଟ ନେଇ ପଳେଇବ, ଯାର ଯୋଉ ଜ୍ଞାନ ଯାର ଯୋଉ ବୁଦ୍ଧି ସେ ସେଟ ନେଇଯିବ, ପ୍ରମାଣ ହେଉଛି ଆଚାର୍ଯ୍ୟଙ୍କର ସ୍ୱାନୁଭବ, ଏଇ ଗୁରୁଦେବ ଗୋଟେ କଥା କହିଲେ ଆରେ କୁଆଡ଼ କୁଆଡ଼େ କହୁଛୁ ନାଇଁ ସତ, ଏଇଟା ସତ ଜିନିଷଟା ଆଉ ଗୁରୁଦେବ କହିଲେ ଯେ ସରଳ ନୁହେଁ, ସେ ବହୁ ବର୍ଷ ଆଶ୍ରମ ପାସ୍ କରିଛି, ସବୁକିଛି କରିଛି, ଏଇଟା ସିମ୍ପଲ, ସେଥିପାଇଁ ତାର କିଛି ସ୍ପିରିଚୁଆଲ ପ୍ରୋଗ୍ରେସ ହେଲାନି। କିନ୍ତୁ ବହୁତ ଲୋକ ତାକୁ କହୁଛନ୍ତି ସେ ଏତେ କିଛି ଡେଡିକେସନ କଲା, ଏତେ କିଛି କଲା, ଏହା କଲା, ତା କଲା, ଗୁରୁଦେବ କହିଲେ ସେ ସରଳ ନୁହେଁ, ସେଥିପାଇଁ ଏଭ୍ରିଥିଙ୍ଗ ୟୁଜଲେସ୍, ତା ସବୁ ଜିନିଷ ବେକାର ହେଲା, ପୁରା ଗୁରୁଦେବ କାଟି ଦେଉଛନ୍ତି। ଆମେ କହୁଛେ ତୋର ନଷ୍ଟ ହବନି ବୁଝିବା ପାଇଁ ତୋର ସ୍ୱୀକୃତି, କିନ୍ତୁ ଗୁରୁଦେବ କହୁଛନ୍ତି ତୁମର ସବୁ ଏଭ୍ରିଥିଙ୍ଗ ୟୁଜଲେସ୍। କାହିଁକି ଆଚାର୍ଯ୍ୟଙ୍କ ଦୃଷ୍ଟିରେ, କାରଣ ଆଚାର୍ଯ୍ୟ ଚାହାନ୍ତି ଏ ଜୀବଟା କୃଷ୍ଣ ପ୍ରେମ ପାଉ, ତୁମେ ଏ ଜନ୍ମର କିଛି ସ୍ୱୀକୃତି ପାଇଲ ଯେ ପୁଣି ଯଦି ଆର ଜନ୍ମ ଘଟିକି ଗଲ କଣ ମାନେ ଅଛି? ଏଇ ଜନ୍ମରେ ଆମେ ଏତେ ବଡ଼ ସୁଯୋଗ ପାଇକି ପ୍ରଭୁପାଦ ଭଳି ଆଚାର୍ଯ୍ୟ ଜାଣିପାରୁ ଯେ ବିଦେଶୀ ଲୋକଙ୍କୁ ଚେଞ୍ଜ କରିଛନ୍ତି, ଆମେ ଆଖିରେ ଦେଖିଲେ ଏଇଟା ପ୍ରଭୁପାଦ ସେମାନେ ଅଛନ୍ତି, ସେ ଆଖିରେ ଦେଖିଛନ୍ତି, ତାଙ୍କୁ ଚେଞ୍ଜ କରାଯାଇଛି, ସେ ପ୍ରମାଣ ଦେଉଛନ୍ତି ତାଙ୍କ ଜୀବନ ବିଷୟରେ କଣ ଥିଲେ ସେମାନେ। ଯଦି ଆମେ ଏତେ ଚେଞ୍ଜ ନ ହେଇପାରିଲେ, ଆମ ପରେ ଯୋଉ ପାଞ୍ଚଟା ପିଢ଼ି ଆସିବେ ସେମାନେ କଣ ପ୍ରଭୁପାଦ ସେତିକି ଜାଣିପାରିବେ? ଜାଣିପାରିବେ? ସେଥିପାଇଁ ଆଚାର୍ଯ୍ୟମାନେ ପୁରା କାଟି ଦଉଛନ୍ତି, ଗୁରୁଦେବ ପୁରା କାଟି ଦଉଛନ୍ତି, କହିଲେ ସିଏ ଯିଏ ସରଳ ନୁହେଁ, ଇଜ୍ ଅନେବଲ୍ ଟୁ କଣ୍ଟ୍ରୋଲ ହିଜ୍ ମାଇଣ୍ଡ, ସେ କେବେ ବି ତା ମନକୁ ସଂଯମ କରିପାରିବନି, ତା ମନକୁ କାହିଁ ସଂଯମ କରିପାରିବନି, ତା ମନରେ କୃଷ୍ଣ ରହିବେନି, କାହିଁ ସେ ସରଳ ନୁହେଁ, ସରଳ ନୁହେଁ। ତୁମେ ଗୁରୁଦେବ କହୁଛନ୍ତି ତୁମେ ତ ଚାଣ୍ଟିଂ କରିବ, ତୁମେ ଚିନ୍ତା କରିବ, ତ ମୁଣ୍ଡରେ କଣ ଅଛି? ମୁଣ୍ଡରେ କୃଷ୍ଣ ସିନା ରହିଲେ ମନଟା ସଂଯମ ହବ, ମାନେ ଗୁରୁଦେବ ପୁରା ଗୋଟେ ଜିନିଷ ଉଠେଇ ଦେଉଛନ୍ତି। ଲୋକମାନେ ଆମେ ଆଜିକାଲି ପିଲାଙ୍କୁ ବୁଝାଇଲୁ ମନ କେମିତି ସଂଯମ, ତୁ କମ ଖା, ତୁ ଏଇଆ କର, ଏଇଗୁଡା ବାଡ଼ୁକୁ କଣ ଗୋଟେ କୁହନ୍ତି, ବାଡ଼ୁକୁ ବତା କୁହନ୍ତିନି, ବାହାକୁ ବତା ଗୋଟେ କୁହନ୍ତିନି, ସେ ବାହାକୁ ବତା ଭଳିଆ କାମ, ଇଏସବୁ କିଛି କାମ ନୁହେଁ। ମନରେ କୃଷ୍ଣଙ୍କୁ ରଖିବାକୁ ପଡିବ, ବା ସେତିକି ରଖିଲେ ଯାଇ ମନ ସଂଯମ ହବ, ଗୁରୁଦେବ କହୁଛି। ଆଉ ମନରେ କୃଷ୍ଣ କେମିତି ରହିବେ ନା, ତୁମେ ସରଳ ହେଲେ, ସେ ଗୋଟେ ୱାର୍ଡିଂ ପୁରା ବାଡ଼େଇଲେ ସେଥିରେ ସବୁ ଛିଡ଼େଇଦେଲେ। ଆଉ ଆଜିକାଲି ଆମ ଉପରେ ଜିଘରେ ତାକୁ ବୁଝେଇବାକୁ ପଡିବ, ତୁ ଏଇଆ କର, ଏମିତି ପ୍ରାର୍ଥନା କର, ଏମିତି କର, ସେମିତି କର, ସେମିତି କର, ନାଇଁ ନାଇଁ ଏସବୁ ନାହିଁ। କେମିତି ଆମେ ଶରଣାଗତ ହବା, କେମିତି ଭଗବାନଙ୍କର ଆଶ୍ରିତ ହବା, ତୁମେ ଆଗେ କାହାର, ମୁଁ ଗୋଟେ ପୂର୍ବରୁ ଆମେ ଡିସ୍କସନ କରିଥିଲେ ଗୋଟିଏ ପଏଣ୍ଟକୁ ତୁମେ ଆସ, ତୁମେ କାହାର ଆଗେ ସ୍ଥିର କର, ତୁମେ ଯାର ତୁମ ମନ ତାର, ତୁମେ ଯାର ତୁମେ ତା ପାଖକୁ ପଳେଇବ, ତୁମେ କାହାର ସେଇଟାକୁ ସ୍ଥିର ଯିବ କରିପାରୁନି, ଶରଣାଗତି କ'ଣ? ସେ ଆଗକୁ କେମିତି ବଢ଼ିବ, ବଢ଼ିପାରିବନି। ମୁଁ ଯଦି ମୋର ଭଲ ପାଇବାଟା ମୋର ବାପା ମା ପ୍ରଥମ ଘର ପ୍ରତି ଅଛି, ତାହେଲେ ମୁଁ କେବେ କୃଷ୍ଣଙ୍କର ହେଇପାରିବି? ସେ ତ ଗୋଟିଏ ଡିସିସନ୍, ଆଉ ମୁଣ୍ଡରେ ତ ସେ ଗୋଟିଏ କଥା ପଶୁଛି ବର୍ତ୍ତମାନ ଖାଲି, ତୁମେ କାହାର, ତୁମେ ସେଇଟାକୁ ଆଗେ ଫାଇନାଲ୍ କର, ସେଇଟା ତ ତୁମେ ଫାଇନାଲ୍ ନ ହେଇଛି, ତୁମେ ପ୍ରୋଗ୍ରେସ୍ କଥା ଚିନ୍ତା କରନି। ଯେମିତି ସେ ଅଣ୍ଡିଆ କଥା କହୁଥିଲେ, ଅଣ୍ଡିଆ ତ ଜାଣିଛି ମୁଁ ହେଉଛି କାହାର, ତାକୁ ଫିଟେଇଲେ ବାଡ଼େଇଲେ ଯାଉ ଦେଖିବ ଆମର ଗୋମାତ କିଏ ବାଡ଼ୁ, ସେ ଦୌଡ଼ି ଦୌଡ଼ି ଆମକୁ ପଳେଇ ଆସେ, କାହିଁକି ସେ ଜାଣିଛି ଆଉ ଏଇଟା ହେଉଛି ଘର ମୋ ମାଲିକ ଏଠିକାର, ସେ ଜାଣିଛି ଇଏ ହେଉଛି ମୋର ମାଲିକ, ତ ଫିଟେ ମାରେ ମୁଁ ଯାହା କଲି ସେ ପୁଣି ମୋ ଚାଟିବ, କାହିଁ ଜାଣିଛି ମୋ ମାଲିକ, ସେଟା ଆମେ କାହାର, ଆମେ ଯଦି ଯାହାର ହେଇଯିବା ସେ ଆମକୁ ଚଳେଇବ, ଶରଣାଗତିରେ କେମିତି ହୁଏ ଯିବାର, ଆମେ ମୁଁ କୃଷ୍ଣ ତୁମର, ସେଦିନ ସେ ଲେଖିଲେ ନା କୃଷ୍ଣ ତୁମାର ହଉ ବୋଲି ବୋଲେ ଏକ ବାର, ମାୟା ବନ୍ଧ ହୋଇତେ କୃଷ୍ଣ କରେ ତାର ପାର, ଥରେ ଯଦି କୃଷ୍ଣ କହିଦେଲେ ହେ କୃଷ୍ଣ ମୁଁ ଆପଣଙ୍କର, କୃଷ୍ଣ ତାକୁ ଉଦ୍ଧାର କରି, ଏ ଥରେ କେମିତି କହିଦେଲେ କ'ଣ, ଆମେ ତ ଶହେ ଥର କହୁଛେ, ନାଇଁ ଆମେ ବି ତାଙ୍କର ହେଇନେ ନ ହେଇକି କହିଲେ କ'ଣ ହବ, ଭାଇ ମୁଁ ତୁମର ରେ, ସେ କହିବାର କ'ଣ ଅଛି? ସେ ଲୋକ ଯାଆନ୍ତିନି ବୁଲିବା ପାଇଁ ଜଗନ୍ନାଥ ମନ୍ଦିରକୁ ଯିବେ, ସବୁଆଡ଼େ ଯିବେ, ସବୁ ସବୁ ଦେବାଦେବୀକୁ ଦେଇଛେ ମାଲ ମୋର ଏମିତି ସେମିତି କହା କହି କରି, ତାପରେ ତାକୁ ପଳେଇଲା, ତାର ପୁଣି ଛୁଆ ପିଲା ନାତି ନାତୁଣ ଖେଳେଇ, ପୁଣି କାହାର, ଜଗନ୍ନାଥ ପୁରୀ ମନ୍ଦିର ଭିତରେ କାହାର, ଜଗନ୍ନାଥଙ୍କ, 10 ମିନିଟ୍ ପରେ ଅଭଡ଼ା ପାଖକୁ ଆସିଲା ବେଳକୁ କାହାର, ନାତି ମୋ ନାତି ପାଇଁ ବାନ୍ଧେ, ସେ ପୁତୁରା ପାଇଁ ବାନ୍ଧେ, ସେ ୟା ତୁମେ କାହାର ବର୍ତ୍ତମାନ ଚିନ୍ତା କରୁନ, ଆଗେ ତୁମେ ଚିନ୍ତା କର ମୁଁ କାହାର, ଯେତେବେଳେ ତୁମେ ଗୁରୁକୃଷ୍ଣଙ୍କର ହବ ତାପରେ ତୁମେ ତାଙ୍କ ପାଖରେ ହେଇଗଲେ ତାଙ୍କର ସିଏ ତୁମକୁ ଚଳେଇବେ। ସୁନାଟା ଯୋଉ ଆସୁଛି, ସୁନାଟା ଥିଲା କ'ଣ? ସୁନାଟା ଗୋଟେ କ'ଣ ସଲିଡ୍ ଜିନିଷଟା ନା, ଆଉ ସେ ଯେତେ ପର୍ଯ୍ୟନ୍ତ ସେ ସେମିତି ତାର ବୁଲୁଥିବ ହାତକୁ ହାତ, ତାର କିଛି ଚେଞ୍ଜେସ୍ ହେଇପାରିବ? ସୁନାଟା ମୋ କତରେ ଗୋଟେ ଅଛି, କ'ଣ ରାଉଣ୍ଡ ସେପ୍ରେ ଗୋଟେ ସୁନାଟା ଅଛି, ଗୋଟେ ଗୋଲାକାର ସୁନାଟା, ସୁନାଟା ପ୍ରତ୍ୟକ୍ଷ କେମିତି ସୁନା ଆଗରୁ ଥାଏ, ତଳେ ତ ରଖାଏ, ମୋ ହାତରୁ ତମ ହାତକୁ ଯିବ, ତମ ହାତରୁ ତା ହାତକୁ ଯିବ, ଖାଲି ମନ ଖୁସି ହଉଥିବ ଏ ସୁନାଟା ସୁନାଟା ସୁନାଟା, ତାର କିଛି ଚେଞ୍ଜେସ୍ ହେଇପାରିବନି, ତାର ନା ଇମ୍ପ୍ୟୁରିଟିଜ କ'ଣ କରାଯିବ, ତାର ଯୋଉ ମଇଳା ଯିବ ନା ତାର ଡିଜାଇନ ଚେଞ୍ଜ ହବ, ସେ କାହା ହାତକୁ ଯିବାର ଅଛି? ବଣିଆ ହାତକୁ ଯିବାର ଅଛି, ବାସ୍ ଫିନିସ୍। ସେ ତାର ଜାଣିଛି ଆକୁ ବଣିଆ ହାତକୁ ଗଲେ ଏକ ନମ୍ବର ବଣିଆ, ତୁମେ କ'ଣ ତୁମକୁ ଦେଇଦେବି, ସେ ବାବୁଲେ ଦେଖିଛ ସୁନାବାଲା କେମିତି ତିଆରି କରେ, କ'ଣ କେମିତି ତିଆରି କରେ, କେମିତି ଆଉ ଟିକେ ଦେଖିଛ ନା ନାଇଁ, ସେଇଠି ତ କାମ ଅଛି ଆଉଟିବାର, ସେ ପାଇପ୍ ଗୋଟେ ମୁଁ ଛୋଟବେଳେ ଦେଖିଛି, ସେ ଘରକୁ ଆସି ତିଆରି କରନ୍ତି ଆଗରୁ ଲମ୍ବା ପାଇପ୍ ରଖୁଛି, ସେ ଫୁଙ୍କିବାର ତାର କାଇଦା ଅଛି, ବେଶୀ ଫୁଙ୍କିଦେଲେ ଗଲା, ସେ ବା କଣ କୁହନ୍ତି ଗୋଟେ ଢଗ ଅଛି ଗୋଟେ ବୁଢ଼ିଆରେ, ଭଲ ଭଲ କଥା ସବୁ ରହିଛି ଆମଟା ଜାଣିଛି ନା, ସେ ଧୀରେ ଧୀରେ ଫେରି ସେ ସୁନାଟାକୁ ମେଲ୍ଟ କରିବ, ତା ସେ ଡିଜାଇନ ସବୁ ଟିକେ ଟିକେ, ଏବେ ସିନା ସବୁ ଛାଞ୍ଚ ଆସିଗଲା ମେଲ୍ଟ କରି ଢାଳି ଦେଉଛନ୍ତି, ସେତେବେଳେ ସେମିତି ନଥିଲା, ଗୋଟେ ଧାନ ମଥାମଣି ଆମେ ସନ୍ୟାସୀ ହେଲେ କହିବା କଥା ନୁହଁ, ମୁଁ ଉଦାହରଣ ପଡ଼ିଛି ବୋଲି କହିଦେଉଛି, ଆମ ମାଙ୍କର ସବୁ ଥିଲା ମଥାମଣି, ଏଇ ଯୋଉ ଏ କଟିରେ ବାନ୍ଧନ୍ତି କଣ ସେଟା ଅଣ୍ଟା ଇଏ, ଆଉ ପୁରା ଏତେ ବଡ ରୂପାର ଆଉ ମଥାମଣି ଏମିତି ମୁଣ୍ଡରୁ ଝୁଲିଥିବ ଲଗାନ୍ତି, ଆଉ ଧାନ ଛୋଟ ଛୋଟ ଧାନ ଭଳିଆ ମାଳି, ସେତେବେଳେ ସବୁ ଏତେ ଡେଭଲପ୍ ନଥିଲା, ମୁଁ ଏ ଉଦାହରଣଟା କାହିଁ ଦଉଛି ନା, ସେ ସୁନାର ଜୀବନଟା କେତେବେଳେ ପରିବର୍ତ୍ତନ ହେଇପାରୁନି, କେବେ ଡିଜାଇନ ଆସୁନି, କେବେ ତା ଦେହରୁ ମଇଳା ଖାଦଟା ଯାଉନି, ଯେପର୍ଯ୍ୟନ୍ତ ସେ ବଣିଆ ହାତକୁ ନ ଆସେ, ସେଗୁଡ଼ା ଆମ ଜୀବନର ଯେତେ ପ୍ରକାର ଜିନିଷ କେବେ ବି କିଛି, ଯେତେ ବ୍ୟବସ୍ଥା ଯେତେ ପାଣ୍ଡିତ୍ୟ ଯେତେ ଗୁଣ ରହିଛି କେବେ ବି ପରିବର୍ତ୍ତନ ହେଇପାରିବେନି, ଆମେ ଯେପର୍ଯ୍ୟନ୍ତ ବଣିଆ ହାତକୁ ନ ଯିବା, ବାସ୍ ପ୍ରଥମ ତୁମେ ଫାଇନାଲ କର, ତୁମେ କାହାର ହବ, ତୁମେ ଆଗେ ଫାଇନାଲ କର, ଭଗବାନଙ୍କର ହବ, ଗୁରୁଙ୍କର ହବ, କି କୃଷ୍ଣଙ୍କର ହବ, କାହାର ହବ ତୁମେ, ମଝି ମଝି ଗାଉନି, ତାପରେ ସେ କେମିତି ବନେଇବେ ତୁମକୁ ବଣିଆ ଜାଣିଛି, ସୁନା ସୁନା କହୁଛି କି ମତେ ମଥାମଣି କର କି ମତେ ପାଉଁଜ କର, ସୁନା କହୁଛି କି ତାର କାରିଗର ଆଜି ମନ ହେଲା ଏଇ ଡିଜାଇନଟା କରି ମୋର ଦୋକାନ ରଖିବି, କିଏ ସେ ତାର ତିଆରି କରୁଛି କୁଣ୍ଡଳ, ଏ ଯୋଉ କୁଣ୍ଡଳ କରିଥିବ ସବୁ ଟିକି 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 କାନ କୁଣ୍ଡଳ, ଏ ତାରା ତାରା ଭଳିଆ ସବୁ ପିନ୍ଧନ୍ତି, ହଉ ସିଏ ତାର କାରିଗର ତା ମନ ହେଲା କରିବା, ସେ ଆମ ଜୀବନଟା କେତେ ଖାଦ ଅଛି, ଆଉ ସୁନା ତାକୁ ତରଳ, ସୁନାକୁ ତରଳା ହଉଛି, ତାପ ଦିଆ ହଉଛି, ଶରଣାଗତ ଏମିତି କେହି ହୁଅନ୍ତିନି, ତୁମେ ଭାବୁନି ବସି ଭୋଜନ କରିକି ତୁମେ ଶରଣାଗତ ହେଇଯିବ, ତୁମକୁ ପିଟିକି ସିଧା କରିବେ କୃଷ୍ଣ, ଆଉ ସୁନାଟା ନ ଆଉଟିଲେ ହବନି, ଆଉ ଜୀବର କେବେ ଅଜ୍ଞାନତା ଯିବନି, ବିପଦ ସନ୍ତୁଳନ ଶତ କାହିଁ ସେ କହୁଛନ୍ତି, ସେ କାହିଁକି ଏଇ ଜିନିଷଟା କହୁଛନ୍ତି ବିପଦ ଆସୁ ବୋଲି, ତୁମକୁ ଜୀବନର ବହୁତ ଦେଖ, ତୁମ ଆଚାର୍ଯ୍ୟମାନଙ୍କ ଜୀବନ ପ୍ରଭୁପଦ ଜୀବନ ଦେଖ, ସେ ଜଗତର ଲୋକ ସେଥିରେ ଗୋଟେ ସ୍ୱାଦ ଅଛି, ଆଉ ସେଥିରେ ଶରଣାଗତର ଗୋଟେ ସ୍ୱାଦ ଅଛି, ଆମେ ଟିକେ ଶରଣ ଯାଇଛେ, ଆମକୁ ଶରଣ ଆମ ଶରଣାଗତର ସ୍ୱାଦ ଆସୁନି, କିଛି ଦୁଃଖରେ ଯେ ଜିନିଷଟା ପାଇଛି ସେ କଥା କେମିତି ଲାଗିବ, ଆନନ୍ଦ ଲାଗିବ ନା, ବଣିଆ କେତେବାର ବାଡ଼ାଇବ ତାକୁ, କେତେ କଣ କରିବ ତାକୁ, ଡିଜାଇନ କରିବ ତାକୁ, ତାପ ଦବ ତାକୁ ଡିଜାଇନ କରାଯିବ, ଜୀବନଟା ସେଇଭଳି ଭଗବାନ ଗଢ଼ିବେ, କୃଷ୍ଣ ଗୁରୁ ସେମିତି ଗଢ଼ିବେ, କୃଷ୍ଣ ଗୁରୁଙ୍କ ମାଧ୍ୟମରେ ଗଢ଼ିବେ ସେମିତି, ତୁମେ ଆଗେ କାହାର ଡିସାଇଡ କର, ବାସ୍ ଆଉ ଅଧିକା ତୁମେ କିଛି ଭାବନା, ଗୋଟେ ଫର୍ମୁଲା ଅଛି ମୁଁ ପଢ଼ିଦେବି ଏଟା କରିଦେବି ସେମିତି କରିଦେବି ସେମିତି କରିଦେବି, ଫରଫେକ୍ଟ ତୁମକୁ ଅଲଗା କିଏ ସେ ଜିନିଷ କହିପାରିବେ, ମୁଁ କହିପାରିବିନି, ଆମେ ଶିଖୁନୁ ଆମ ଗୁରୁଙ୍କ ପାଖରୁ, ଆମ ଗୁରୁଦେବ ସେଟା ଶିଖେଇ ନାହାନ୍ତି କି ପ୍ରଭୁପାଦ ସେଟା ଶିଖାନ୍ତି, ପ୍ରଭୁପାଦ କେବଳ ଗୋଟିଏ ଜିନିଷ କୁହନ୍ତି ପୁରା ସିଧା, ତୁମେ ହେଉଛ ଆତ୍ମା, ତୁମେ କୃଷ୍ଣଙ୍କର, ତୁମେ ଯାହା କରିବା ପାଇଁ ଚାହୁଁଛ କୃଷ୍ଣ ପାଇଁ କର, ଷ୍ଟ୍ରେଟ ସେକେଣ୍ଡ ଫର୍ମୁଲା ପ୍ରଭୁପାଦ କିଛି କୁହନ୍ତି, ହରେ କୃଷ୍ଣ ଜପ କର, କୃଷ୍ଣ ପାଇଁ ସବୁ କିଛି କର, ଏ ଆଉ କଣ କୁହନ୍ତି ପ୍ରଭୁପାଦ, ଦେଖ ତାଙ୍କ ଲେକ୍ଚର, ଆଉ ସବୁ ଜିନିଷକୁ ୟୁଜଲେସ୍ ନନ୍ ସାଇନ୍ସ କରି ଉଡ଼େଇଛନ୍ତି, ଦିସ୍ ଫ୍ରେଣ୍ଡସିପ୍, ଦିସ୍ ଫ୍ୟାମିଲି, ଦିସ୍ କଣ୍ଟ୍ରି, ଦେଶ ଜାତି ସବୁ ଉଡ଼େଇଛନ୍ତି ନନ୍ ସାଇନ୍ସ ଇଡିଏଟ୍ କରି, କାହିଁକି ନା ଜୀବ କାହାର, ଜୀବ ହଉଛି କୃଷ୍ଣଙ୍କର, ତାର ଏଟା ଗୋଟେ ଉପାଧିକ ଧର୍ମ, ଏଟା ଉପାଧିକ ଜିନିଷଟା ନା, ଏଟା ଗୋଟେ ଉପାଧି ଆଜି ମିଳିଛି, କାଲିକୁ କୁଆଡ଼େ ପଳେଇବେ ଶରୀରଟା, ଶରୀର ପଳେଇଲେ ଗଲା ତୁମର, କୁଆଡ଼େ ତୁମେ ବ୍ରାହ୍ମଣ ନା କ୍ଷତ୍ରିୟ ନା କୁଆଡ଼େ କଣ, ତୁମେ କିଛି ପତା ରହିବନି, ଏଟା କାହିଁକି ଉପରେ ଇମ୍ପୋର୍ଟାନ୍ସ ଦିଆହବ, ଆମେ ଜୀବନରେ କେମିତି ଆଗକୁ ବଢ଼ିବା, ମାନେ ମୁଁ ସରଳ ସରଳ କଥାଟା ଫର୍ମୁଲା କୁହାଯାଉଛି, କିନ୍ତୁ ଏଟାକୁ ସମସ୍ତେ ବୁଝିବନି, ଯାହାର ମାଇଣ୍ଡ କୁକେଟ ସେ ଧରିପାରିବେନି, ଯିଏ ବେଶୀ ଚତୁର ସେ ବି ଧରିପାରିବେନି, କାରଣ ଆମେ ଆମ ଜୀବନର ଅନୁଭବଟାକୁ ମୁଁ ଆମେ କହୁଛୁ, ମୁଁ ସବୁବେଳେ ଗୋଟିଏ ଜିନିଷ କହୁଛି, ମୁଁ ବଡ଼ ବୋଲି କହୁନୁ, କାରଣ ଆମେ ଜୀବନରେ ଆମେ କେଉଁ ରାସ୍ତା ଦେଇକି କେମିତି ହେଇକି ଆମେ ଆସୁଛୁ, ଆମେ ଫ୍ୟୁଚର ବନେଇବା ପାଇଁ ଆମର ସବୁଠୁ ଫେଭରେଟ୍ ହେଲା ଠାକୁର ପୂଜା, ମୁଁ ଏଇ ପ୍ରଭୁଙ୍କ ରୁମରେ ମୁଁ ନିଜେ ଗୌରନୀତାରେ ରଖେ, ମୋ ଠାକୁରକୁ ମୁଁ ସେବା କରିକି ଆସିବି, ଗୌରନୀତା ଭୋଗ ଲଗେଇ ଖାଇବି, ମୁଁ ଠାକୁରକୁ ନେବି ତୁଳସୀ ବଗିଚା, ମୋତେ ଭଲ ଲାଗେ ଠାକୁରଙ୍କୁ, ମୋର ଫେଭରେଟ୍ ଜିନିଷ ହେଲା ଠାକୁର ସେବା, କିନ୍ତୁ ମୁଁ ଏଟା କରିପାରିଲିନି, ଆମ ଜୀବନରେ କ'ଣ ତୁମେ କିଛି କରିପାରିବନି, ପ୍ରଚାର କରିବା, ବିଭିନ୍ନ ଲୋକ ସାଙ୍ଗରେ ମିଶିବା, ବେଶୀ କଥା କହିବା ମୋତେ ଭଲ ଲାଗେନି ମୋ ଜୀବନରେ, ମୋର ଏଟା ସବୁଠୁ ବଡ଼, ମୁଁ ଚୁପଚାପ ରହିବାକୁ ଭଲ ପାଏ, ଏକୁଟିଆ ରହିବି, ଏକୁଟିଆ ଠାକୁର ସେବା କରିବି, କିନ୍ତୁ ସେଇଟା ମୋତେ କରିବାକୁ ପଡ଼ୁଛି, ତୁମ ଜୀବନରେ ତୁମେ ଇଚ୍ଛା କଲେ କିଛି କରିପାରିବନି, ଜୀବନଟା ଆମ ନିଜ ହାତର ନାହିଁ, ଏଇଟା ମନେ ରଖ ସବୁବେଳେ। ଯେ ତୁମେ କୃଷ୍ଣଙ୍କର ଗୁରୁଙ୍କ ପାଇଁ ଆମେ ଯାଇପାରିବା କି ନାହିଁ କୃଷ୍ଣ ପାଖକୁ, ସେଟା କୃଷ୍ଣ ଜାଣନ୍ତି, ସେଟା ଗୁରୁ ଜାଣନ୍ତି। କିନ୍ତୁ ଯଦି ସେ ଆମକୁ ଗ୍ରହଣ କରିବେ, ଆମର ଇଚ୍ଛା କିଛି ରହିବ ନାହିଁ, ଆମ ସ୍ୱଭାବ କିଛି ରହିବ, ତୁମେ ବାଧ୍ୟ ହେଇକି ତାଙ୍କର ଇଚ୍ଛା ଉପରେ ଚାଲିବାକୁ ପଡିବ। ଯଦି ନ ଚାଲୁଛ ତାହେଲେ ପଳେଇ ଯାଅ, କୁଆଡେ ପଳେଇ ଯିବ, କିନ୍ତୁ ଗୁରୁକୃଷ୍ଣ ତ ଲିଙ୍କ ରଖିପାରିବନି, ଏତିକି ହେଲା କଥା। ଯଦି ଗୁରୁକୃଷ୍ଣ ସାଙ୍ଗରେ ଲିଙ୍କ ରଖିବା ପାଇଁ ତୁମେ ଚାହୁଁଛ, ଗୁରୁଙ୍କ ସାଙ୍ଗରେ, ପ୍ରଭୁପାଦଙ୍କ ସାଙ୍ଗରେ, ମୁଁ ସବୁବେଳେ ପ୍ରଭୁପାଦ ଗୋଟେ ଜିନିଷ କରି ଡାକେ। ମୁଁ ଆଜି ଖୋଲିକି ତୁମକୁ କହିଦେଉଛି, ମୁଁ ସବୁବେଳେ ପ୍ରଭୁପାଦ ଗୁରୁଦେବଙ୍କୁ ଡାକେ, ମୋତେ ଆପଣ ରଖିଦିଅନ୍ତୁ, କାରଣ ମୁଁ ହେଉଛି, ମୋର ଯେଉଁ ନେଚର, ମୁଁ ସବୁ ଲୋକ ସାଙ୍ଗେ ଚଳିପାରିବିନି। ଏସବୁ ଏତେ ବଡ଼ ବିରାଟ ବଡ଼ ସଂଘ, ମୋର ଡିଲିଙ୍ଗସ ହେଉଛି ଭାରି ଷ୍ଟ୍ରେଟ, ମୁଁ ଏତେ ଷ୍ଟ୍ରେଟ ଡିଲିଙ୍ଗସ ଭଲ ନୁହେଁ। ସମାଜରେ ସବୁ ପ୍ରକାର ଲୋକ ଅଛନ୍ତି, ସମାଜ ସ୍ଥିତି ବଦଳୁଛି, ମୋର ହେଲା ସିଧା ସିଧା କଥା। ଆମ ସମସ୍ତଙ୍କୁ ଗୋଟେ ସରଳ ଭାବି କହିଦିଏ କି ଦୁନିଆଟା ସେମିତି ନାହିଁ, କିନ୍ତୁ ମୁଁ ଚାହୁଁଛି ଆପଣଙ୍କର ସେବା କରିବି, କାରଣ ମୁଁ ଜାଣିଛି ଆପଣଙ୍କର କୃପାରେ ହିଁ ଏତେଦିନ ମୋତେ ରଖିଦେଲେଣି, ସେ ଏତେଦିନ ମୁଁ ରହିଗଲେଣି। ମୁଁ ଏଇଟା କେବଳ ପ୍ରାର୍ଥନା କରୁଛି, କେମିତି ବଞ୍ଚିବୁ, କ'ଣ କରିବୁ, କେମିତି ସନ୍ନ୍ୟାସୀ କ'ଣ କୁଆଡ଼େ ହବ, ସେଇଟା ମୁଁ କିଛି ଚିନ୍ତା କରେନି, ମୋତେ କରିବାକୁ ପଡ଼ିବ। କାରଣ ଆଉ ଯଦି ଲିଡିଂ ମୁଁ ଛାଡ଼ିଦେବି, ମୋ ନେଚରଟାକୁ ମୁଁ ଧରିବି, ତାହେଲେ ମୁଁ ରହିବିନି, ମୁଁ ପଳେଇବ କୁଡ଼ିଆରେ ନା। ମୁଁ ମୋତେ ଗୁରୁଙ୍କ ସାଙ୍ଗରେ ରହିବାକୁ ପଡ଼ିବ, ପ୍ରଭୁପାଦଙ୍କ ସାଙ୍ଗରେ ମୋତେ ଲିଙ୍କ ହେଇକି ରହିବାକୁ ପଡ଼ିବ। ସେଥିପାଇଁ ମୋ ନେଚର ସେଟା ସୁଟ୍ କରୁ ବା ନ କରୁ, ମୋତେ ବାଧ୍ୟ ହିଁ କରିବାକୁ ପଡ଼ିବ, ମୋ ଜୀବନଟା ସେୟା। ଏତେ କଥା କହିବା, ଏତେ ଲୋକ କଥା କହିବା ମୋତେ ଭଲ ଲାଗେନି, ବିଭିନ୍ନ କ୍ରସ୍ କ୍ୱେଶ୍ଚନ୍ କରିବା, ବିଭିନ୍ନ ଜିନିଷ ନାହିଁ, ଗୋଟେ ଜିନିଷ ପାସ୍ କର, ଚାଲ। ଆମେ ଗୁରୁ, ଆମ ଗୁରୁଙ୍କୁ କିଛି ଆମେ ପଚାରୁନୁ, କେମିତି ଭକ୍ତି କରିବୁ, କେମିତି ପ୍ରୋଗ୍ରେସ୍ କରିବୁ, କାହିଁ ମଜା ପାଉନି, ମୋର କ'ଣ ହେବ, କିଛି ନାହିଁ। ଗୁରୁଦେବ କହିଛନ୍ତି ସେବା କରିବୁ, ନାମ କରିବୁ, ସବୁ ଆପା 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 ସେ ତାଙ୍କୁ ରାସ୍ତାରେ ନେବେ, କେମିତି ନେବେ, କ'ଣ କରିବେ ଜୀବନରେ, ଆମେ ଏମିତି ଗୋଟେ ପ୍ରଚାର କରିବା, ଏମିତି ବାହାରକୁ ଯିବା, ଏମିତି ହେବା, ମଠ କରିବା, ମନ୍ଦିର କରିବା, କିଛି ନାହିଁ, ସବୁ କିଛି କ'ଣ ଯୋଜନା ରହିନି, ଗୋଟେ ପରସେଣ୍ଟ ଆମେ ଯୋଜନା କରୁନୁ। ମୁଁ ସେଥିପାଇଁ ତୁମେ କାହାର ହବ ଆଗେ ଚିନ୍ତା କର, ତୁମେ ଯଦି କୃଷ୍ଣଙ୍କର ଗୁରୁଙ୍କର ହେବା ପାଇଁ ଚାହୁଁଛ, ସେ ତାଙ୍କର ତୁମର ସବୁ ଜିନିଷକୁ ଭାଙ୍ଗିଦେବେ, ତୁମ ଜୀବନରେ ଯାହା ଥିବ ଇଚ୍ଛା ସବୁ ଭାଙ୍ଗିଯିବ। ମୋର ସବୁଠୁ ଫେଭରାଇଟ୍ ଜିନିଷ ହେଉଛି, ମୋର ସବୁଠୁ ଫେଭରାଇଟ୍ ଜିନିଷ ଯେମିତି ଆମର କପିଳାସ, ନୀଳଗିରି, ଏ ପାହାଡ଼ମାନଙ୍କୁ ଯିବା, ରାତିରେ ସେଠି ରହିବା, ଦୁଇ ଦିନ ତିନି ଦିନ ରହିବା, ଚକମାଳ ଧରିବି, ଜଙ୍ଗଲ ଭିତରେ ବୁଲିବି, ମୋର ଏଠି ସବୁଠୁ ଫେଭରାଇଟ୍ ଜିନିଷ। ମୁଁ ବର୍ତ୍ତମାନ ଇଚ୍ଛା କରି ଯାଇପାରିବିନି, ମୋ ପ୍ରଭୁ ଅଛନ୍ତି ଏଠି, ଗୁରୁଙ୍କ ଠାକୁର ଛାଡ଼ି କୁଆଡ଼େ ଯିବୁ, କେତେବେଳେ ଇଚ୍ଛା କଲେ ମୁଁ ନାଇଁ, ଭଗବାନ ଖୁସି ହେବିନି, ଗୁରୁଦେବ ଖୁସି ହେବିନି, ଏଟା ସେମିତି ଯାଇ ହେବନି, ଇଚ୍ଛା ନାହିଁ, ଇଚ୍ଛା ଥିଲେ ତ କରିପାରିବନି, କାରଣ ଆମେ କାହା ସହିତ କାହା ଖୁସି କରିବା ପାଇଁ ଚାହୁଁଛେ, ଗୁରୁ ଯଦି ନିଜ ଇଚ୍ଛା କରି ଆଜି ଯାହା ହଉଛି ହଉ, ମନ୍ଦିର ଯାହା କିଛି କର, ତୁମେ ଯାଇ ପିଲା ଗୁରୁରେ ମୁଁ ଚାଲିଲି, ନା ସେମିତି କରି ହେବନି। ସେଥିପାଇଁ କେମିତି ଶରଣାଗତି କରିବା, କେମିତି ଆଗକୁ ବଢ଼ିବା, ଆଗେ ଗୋଟିଏ ଫାଷ୍ଟ ଡିସିସନ ନେବାକୁ ପଡ଼ିବ, ମୁଁ କାହାର, ସେଇଟା ଫାଇନାଲ କର, ଆଉ ସେଇଟା ଫାଇନାଲ କରିଦେଇକି ଭଗବାନ ପ୍ରାର୍ଥନା କର, ପ୍ରଭୁ ମୁଁ ଆପଣଙ୍କର, ତେଣୁ ମୁଁ କେମିତି ଆଗକୁ ବଢ଼ିବି, କେମିତି କ'ଣ କରିବି, ମୋତେ ଛୋଟ ପିଲାଗୁଡ଼ା ଯଦି ପ୍ରାର୍ଥନା କରୁଛି ସେ ପଏଣ୍ଟଟା ତୁମେ ଧରିପାରୁନ, ଏତେ କାହିଁକି ଏତେ ଉପର ଜିନିଷଟା ଡିସ୍କସନ, ବହୁତ କିଛି ପଢ, ବହୁତ କିଛି ଜାଣ, ଭଲ, ବହୁତ ସୁନ୍ଦର, କିନ୍ତୁ ଫାଷ୍ଟ ବେସିକ୍ ପ୍ରିନ୍ସିପଲଟା ଧର। ଏ ଛୋଟ ପିଲା ଯେତେବେଳେ ପ୍ରାର୍ଥନା କରୁନଥିଲେ, ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରସ, ତା ପୂର୍ବ ପଦଟା କ'ଣ, ମୋତେ ଶୁଭ, ହଁ ଶୁଭ ଭଲ ବାଟ ପ୍ରଭୁ ଦେଖାଅ, ମୋତେ ଶୁଭ ବୁଦ୍ଧି ପ୍ରଭୁ, ସେତେ ଶୁଭ ଶବ୍ଦ ଲାଗିଛି, ଏଇଟା ସବୁ ପ୍ରାର୍ଥନା ନା, ଏଇଟା ପ୍ରାର୍ଥନାର ତୁମ ଆ ପୂର୍ବରୁ କହୁଥିଲେ, ଏଇଟା ପ୍ରାର୍ଥନାର କଥା ନା, ଏଇଟା ଅଫିସିଆଲ ପାଠ ପଢିଲା ବେଳେ ତୁମେ କ'ଣ କେଉଁ ପ୍ରଶ୍ନ ପଚାରୁଛ, ଏଇଟା କରିଦେ କେମିତି କ'ଣ ହବ, ଏଇଟା ଏଇଟା କିଛି ନୁହେଁ, ଏଇଟା କିଛି କିଛି ପଚାରିଲେ ତୁମକୁ ଦରକାର ନାହିଁ, ସବୁ ରିଭିଲ୍ ହେବ ତୁମ ପାଖରେ, ତୁମେ ଭାବୁନି ଆମେ ସବୁ ଜିନିଷକୁ ଆମେ ପାଠ ପାଠ ପଢିକି କହୁଛୁ, କିମ୍ବା ଆମେ ଗୋଟେ ପଣ୍ଡିତ ହେବା ପାଇଁ ଚାହୁଁଛୁ ଜଗତରେ, ବା ଗୁରୁଦେବ ଆମକୁ ସବୁ ଏଇଟା କହିଥିଲେ ନାହିଁ, ଗୁରୁଦେବ ଆମକୁ ଏମିତି ଆଦେଶ ଦିନା ତୁମେ ଏସବୁ କାମ କର ବୋଲି, ଆମେ ଶରଣାଗତ ହେଇକି ଯେତେବେଳେ ତାଙ୍କୁ ଚିନ୍ତା କରିକରି ଚାଲିଛୁ, କାଲି ବି କ'ଣ ହବ ଅବସ୍ଥା କହିହବନି, ଏ ଗୋଟେ ଶରଣାଗତ ପଥ ନା, ଏଠି କେହି ବି ନିଜର ପ୍ରତିଷ୍ଠିତ ବ୍ୟକ୍ତି ବୋଲି କେହି ଏଠି ଜାହିର କରିପାରିବେନି। ସମାଜରେ କ'ଣ ତୁମର କୋଟିଏ ଦୁଇ କୋଟି ହେଇଗଲା, ଜମ୍ବାଡ଼ି ପାଞ୍ଚ ଦଶ ହେଇଗଲା, ତୁମର କ'ଣ ହେଲା, ତୁମର ନିଜର କିଛି ଅଛି ବୋଲି ତୁମର ପ୍ରତିଷ୍ଠିତ ହେଇଗଲା, ଆଉ ଏଠି ପ୍ରତିଷ୍ଠିତ କିଛି ନା, ଏଇଟା ଶରଣାଗତ ପଥଟା, ଏଇଟା ରିଭିଲିଂ ପ୍ରୋସେସ, ଏଟା ମୁଁ ପୂର୍ବରୁ କହୁଥିଲି ନା, ଏଇଟା ସବୁ ରିଭିଲ୍ ହବ, ତୁମକୁ ଏଇଟା ଦେଖା ହବ, ଅନ୍ୟକୁ ଦେଖା ହବନି, କାହିଁକି ତୁମକୁ ଦେଖା ହବ ନା, ତୁମେ ତୁମର ଶରଣାଗତି ହିସାବରେ ତୁମକୁ ସେ ଜିନିଷଟା କୃଷ୍ଣ ରିଭିଲ୍ କରିବ। ଆମେ ଗୁରୁଙ୍କ କତିରୁ ମନ୍ତ୍ର ନେଉଛେ, କିନ୍ତୁ ଗୁରୁଙ୍କର ଶକ୍ତି ଆମକୁ ରିଭିଲ୍ ହବ ନାହିଁ, କାହିଁକି ହବନି, ଆମର ଶରଣାଗତି, ଆମର ସରଳତା ଗୁରୁଙ୍କ ପ୍ରତି ନାହିଁ, ସମର୍ପଣ ନାହିଁ, ରିଭିଲ୍ ହବନି। ତୁମର ଯେଉଁ ଭାବ ସେ ଭାବଟା ରିଭିଲ୍ ହବ, ଏଇଟା ଏଇଟା ରିଭିଲିଂ ପ୍ରୋସେସଟା, ଏଇଟା ଏଇଟା ପ୍ରକଟିତ ରାସ୍ତାଟା, ଆଉ କିଛି ହବନି। ଏ ଯେତେବେଳେ ଆମେ ହରିନାମ ମନ୍ତ୍ର ଜପ କରୁଛେ, ନାମ କୀର୍ତ୍ତନ କରୁଛେ, ଯେ ନାମ ପ୍ରଭୁଙ୍କ ପ୍ରତି ଆମର ଶରଣାଗତି ନାହିଁ, ନାମଙ୍କୁ ଆମେ ସର୍ବସ୍ୱ କରେ ନାହିଁ, ନାମ ହିଁ ସର୍ବସ୍ୱ, ଏଇଟା ଯଦି ଆମର ଏଇ ଭାବନାଟା ନାହିଁ, ନାମ ପ୍ରଭୁ ଆମ ଭାବ ହିସାବରେ ଆମକୁ ରେସିପୋକେଟ୍ କରିବେ। ନାମରେ ପ୍ରେମ, ସେ ଦେଖିଲ ନାମ ରତି ହେଲେ ପ୍ରେମର ଉଦୟ, ପ୍ରେମେ ତେ ହରି କେ ପାଏ, ନାମ ମନ କ'ଣ ହରିନାମ କର ସାରା, ସେ ପଦରେ ସେ ଲେଖିଲେ। ତ ହାଣ୍ଟିଆ କ'ଣ ହାଣ୍ଟିଆ ହୋଇବ ପାର, ଭବସାଗରଟା ଭବସାଗର ଶୁଖିଯିବ, ତୁମେ ଚାଲିକି ପଳେଇବ। ତାଙ୍କୁ ନାମ ପ୍ରଭୁ ଏତେ ରିଭିଲ୍ କରୁଥିଲେ, ସେ ଲେଖିଦେଇଛନ୍ତି, ନାମ ପ୍ରଭୁ ତାଙ୍କ ପାଖରେ ଏମିତି ପ୍ରକାଶିତ ହେଇଯାଉଥିଲେ, ସେ କହିଦେଉଛନ୍ତି ନାମ ରତି ହୋଇଲେ ପ୍ରେମର ଉଦୟ, ପ୍ରେମେ ତ ହରି ପାଏ। ଏସବୁ ରିଭିଲିଂ ପ୍ରୋସେସ, ଶରଣାଗତି କେମିତି କ'ଣ ହବ? ତୁମେ ଆଗେ ଫାଷ୍ଟ ଆମ ଜୀବନରେ ଆମକୁ ପ୍ରଥମେ ବିଚାର କରିବାକୁ ପଡ଼ିବ, ମୁଁ କେତେ ପରସେଣ୍ଟ ଗୁରୁଙ୍କର ହେଲି, ଏମିତି ଯେ ହଠାତ୍ 100% ହେଇପାରିବେ ନାହିଁ। ମୁଁ କେତେ ପରସେଣ୍ଟ ଗୁରୁଙ୍କର ହେଇଛି, ମୁଁ କାହାର ବର୍ତ୍ତମାନ, ମୁଁ କୃଷ୍ଣ କେତେ ପରସେଣ୍ଟ ଗ୍ରହଣ କରିଛି, କୃଷ୍ଣ ଆପଣ ମୋର ସର୍ବସ୍ୱ, ସେ ସର୍ବସ୍ୱ ଲେଖୁଛନ୍ତି ନା ଭକ୍ତିମୟ ଠାକୁର ସେ ଟର୍ମରେ। ଆଉ ସର୍ବସ୍ୱ ତ ସବୁବେଳେ ଲାଗୁ, ଦେଖୁନା କେତେଟା ଗୀତାର କେତେଟା ଜାଗା ଲାଗିଲି, ଦେଖ ଗୀତା ସାଙ୍ଗରେ ଲିଙ୍କ ମୁଁ କରିଦେଉଛି ଭଜନଟାକୁ, ସର୍ବସ୍ୱ ତୁମର ଏଠି ଲେଖିଲେ ନା ଗୀତାରେ ଭଗବାନ ତୋତେ କହିଲେ ସର୍ବଧର୍ମା ପରିତ୍ୟଜ, ସର୍ବ ଶବ୍ଦ କେତେ ଥର ଲାଗୁଛି, ଆଉ କୋଉଠି ଲାଗିଲା ସର୍ବଭାବେନ ଭାରତ, କୋଉଠି ସେ ଶ୍ଳୋକ ତସ୍ମାସ ନା କୋଉଠି ତସ୍ମାତ ସର୍ବଭାବେନ ଭାରତ ଆରମ୍ଭଟା ନାହିଁ, ସର୍ବଭାବରେ ମୋର ଶରଣ ଯାଅ, ତୁମେବ ଶରଣମ ଗଚ୍ଛ ସର୍ବଭାବେନ ଭାରତ, ଦେଖ ସର୍ବଭାବନେ ଏ ସର୍ବଶବ୍ଦ କେତେ ପୁରା ମୂଳ ପୁଚ୍ଛୁ, ପୁରା 100% କୃଷ୍ଣଙ୍କର, ଆମ 30% କୃଷ୍ଣଙ୍କର ହେଲେ, ତୁମର 30% କୃଷ୍ଣ ତୁମ ପାଖକୁ ରିଭିଲ୍ କରିବେ, ଶରଣାଗତରେ ତୁମର 30%, ତୁମ 30% ଜିନିଷ ସ୍ପିରିଚୁଆଲ ଜିନିଷ ଆସିବ। ଗୁରୁଦେବ କହୁଛନ୍ତି ତୁମେ 25% ରିଭିଲ୍ କୃଷ୍ଣ ପାଇଁ ସରେଣ୍ଡର ଗୁରୁ କୃଷ୍ଣଙ୍କୁ, ତୁମକୁ 25% ଆସିଛି, ତୁମେ କହୁନି ମୁଁ 100% ପାଇଛି ବୋଲି, ନାଇଁ ନାଇଁ ତୁମର ଶରଣାଗତି କେତେ, ତୁମେ କେତେ ପରସେଣ୍ଟ ଶରଣାଗତି, ଯେତେ ପରସେଣ୍ଟ ତୁମେ ସେତିକି ପରସେଣ୍ଟ ରିଭିଲିଂ ହବ। ଗୁରୁଦେବଙ୍କର ଇଂଲିଶ ଗୋଟେ ଲେକ୍ଚର ଅଛି ବିଦେଶରେ, ସେଥିପାଇଁ ଭୁବନେଶ୍ୱର ଲେକ୍ଚର, ସେଟା ଭିଡ଼ିଓଟା ଇଂଲିଶରେ, ଗୁରୁଦେବ କହୁଛି ତୁମେ 20% ସରେଣ୍ଡର ହଉଛ, ତୁମକୁ 20% କୃଷ୍ଣ ରିଭିଲ୍ ପ୍ରୋଟେକ୍ସନ ଦେବେ, ତୁମେ ଯଦି 100% ହେଇପାରୁଛ 100 ଆସିବ। ସର୍ବଭାବେନ ଭାରତ ତମେବ ଶରଣମ ଗଚ୍ଛ ସର୍ବଭାବେନ ଭାରତ, ସର୍ବଭାବେନ ହେଠି ସର୍ବଭାବେ ପରେ ଜିରୋ, ମୁଁ ହଉଛି କୃଷ୍ଣଙ୍କର, ବାସ ସୁଖ ଦୁଃଖ ସବୁ ଯାହା ଜୀବନର ସବୁ କୃଷ୍ଣଙ୍କର, ଏଇ ପଏଣ୍ଟ କ'ଣ ଆସିବା ସହଜ, କିନ୍ତୁ ଲକ୍ଷ୍ୟ ଏଇଟା, ସେଇଟା ତ ଶରଣାଗତି ଆଉ କ'ଣ। ତାପରେ କେମିତି ଆଗକୁ ବଳଦେବ କଥା ଚାଷ କରୁଛନ୍ତି, ଚାଷ ତାର ନେଇ କୋଉ ଜମିରେ କରିବ, ଆଜି ଆଳୁ କିଆରରେ କରିବ କି କାଲି ବାଦାମ କିଆରରେ କରିବ କି କାଲି ତଳା ଜମିରେ କରିବ, ମାଲିକ ଜାଣିଛି, ସେଟା ଆମକୁ ନେଇକି ଭଗବାନ କେଉଁଠି ଖେଳିବେ ତାଙ୍କୁ ଜଣା, ତାଙ୍କୁ ସେଟା କିଛି ନାହିଁ। ଯିବ ଭକ୍ତ ବିଶେଷ କରି ଭକ୍ତ ଦୁଃଖ କାହିଁକି ପାଏ, ଯେତେବେଳେ ତାର ଗୋଟିଏ ଯୋଜନା ସ୍ୱତନ୍ତ୍ର ଯୋଜନା ରହେ, ଏଇଟା ହେଉଛି ସବୁଠୁ ଜୀବନର ଦୁଃଖ, ବାସ ଦୁଃଖ ଆଉ କିଛି ନାହିଁ। ତୁମେ ତ ସେ ମତେ ବ୍ରହ୍ମଚାରୀ କ୍ଲାସ କରୁଥିଲେ କୋଉଠି କୋଉଠି ଏଇଟା ହଉଥିଲା, ହଁ ଏଇ କାନପୁର ଯାଇଥିଲି, ଯେଉଁ ଏ ମଝିରେ ଯେଉଁ କାନପୁର ଯାଇଥିଲି ସେ ବ୍ରହ୍ମଚାରୀ କ୍ଲାସରେ, ସେ ବ୍ରହ୍ମଚାରୀ କମ୍ ବୟସର ପିଲାମାନେ ତ ପଢା ପାଠ ପଢା ଛାଡ଼ିକି ଆସନ୍ତି, ସିଏ ହୁଅନ୍ତି କ'ଣ ଆଉ ଏଥିରେ ଆଉ ଏଠି ସଂସାରଟା ବାହାଘର ଭାରି କଷ୍ଟ, ଆଉ ବାବା ଝିଅ ହେଲେ ଭାରି ସହଜ, ଆଉ ଏଠି ଆଉ କିଛି ଅସୁବିଧା ନାହିଁ, ଆଉ ଖାଲି ଖାନା ପକେଇକି ଯେମିତି ଅଣ୍ଡିଆ ବଳଦ ବୁଲୁଛି ଆଉ ବୁଲୁ, ଆରେ ଏଟା ବା ସେଇଭଳିଆ ଜିନିଷଟା, ଆଉ ସେ ସବୁ ପଚାରିଲେ ସବୁ ମହାରାଜ ତ ଭାରି କଷ୍ଟ ଲାଗୁଛି। ମୁଁ କହିଲି ଆମେ ଯାହା ସବୁ ଫେସ୍ କରୁଛୁ ମୁଁ ଯଦି କହିବି ତୁମେ ଛାଡ଼ିକି ପଳେଇବେ, ଆଉ ମୋ ଗୁରୁଦେବ ଯାହା କଷ୍ଟ ସହିଛନ୍ତି ମୁଁ ଯଦି ଶୁଣି ସେଇଟାକୁ ଚିନ୍ତା କରିବି ମୁଁ ବି ଛାଡ଼ିକି ପଳେଇବି, ମୋ ଗୁରୁଦେବ ଯଦି ପ୍ରଭୁପାଦଙ୍କର କଷ୍ଟ କଥା ଚିନ୍ତା କରିବେ, ଏଇଟା ଭକ୍ତିଟା ଏତେ କଷ୍ଟ, ମୋ ଗୁରୁଦେବ ବି କେବେ ଭକ୍ତ ହେଇନଥାନ୍ତେ, ଆମେ ବେଶୀ କିଛି କଷ୍ଟ ସହୁନି, ଆମ ପୂର୍ବରୁ ସବୁ କିଛି ଆଚାର୍ଯ୍ୟମାନେ କଷ୍ଟ କରିଛନ୍ତି, ଜୀବନଟାକୁ ତୁମେ ଏତେ ସହଜ ବୋଲି ଭାବନି। ତାପରେ ତୁମେ ଯେତେବେଳେ ଗୋଟେ ବଡ଼ ଜିନିଷ କରିବା ପାଇଁ ଚାହୁଁଛ କଷ୍ଟଟା ନବ ନା, ଆଉ ଓଡ଼ିଆରେ କହୁଛନ୍ତି କଷ୍ଟ କଲେ କୃଷ୍ଣ ମିଳେ, ଏଇଟା କ'ଣ ଖାଲି ପ୍ରବଚନ କହିବା ପାଇଁ ହେଇଛି, ଏଇଟା କ'ଣ ପ୍ରବଚନ ପାଇଁ କହିଲେ ବେଳେ ହେଇଛି, ତେଣୁ ଶରଣାଗତ ଯେଉଁ ପଥଟା ରହିଛି କେବଳ ଗୋଟିଏ ଜିନିଷ, ଫାଷ୍ଟ ତୁମେ ଆଗେ ଟ୍ରାକ୍ ଉପରକୁ ପଳେଇ ଆସ, ଟ୍ରାକ୍ଟା ହେଲା ଏଇଟା, ମୁଁ କାହିଁକି ଭକ୍ତ ହେଉଛି ମୋ ଜୀବନର ଇଏ ଅଲ୍ଟିମେଟ୍ ଜିନିଷ, ମୁଁ ଏଇଟା ସବୁବେଳେ କହେ, ମୋତେ ଭକ୍ତମାନେ ସବୁବେଳେ କ୍ରସ୍ କ୍ୱେଶ୍ଚନ୍ କରନ୍ତି, କିନ୍ତୁ ମୁଁ ଶେଷରେ ଗୋଟେ ପ୍ରଭୁପାଦନ କୋର୍ସ ପାଇଲି, ମୁଁ ଯୁଆଡ଼େ ଯାଇ କହିନି ତୁମେ ଫାଷ୍ଟ ପ୍ଲାନ୍ଟାକୁ ମୁଣ୍ଡରୁ ବାହାର କର, ଯୋଜନା କିଛି ମୁଣ୍ଡରେ ରଖନି, କାରଣ ମୋ ଜୀବନରେ ମୁଁ ତୁମକୁ ଉଦାହରଣ ଦେଖାଉଛି, ମୁଁ ଶହ ଶହ ବାର ଯୋଜନା କରି ଫେଲ୍ ହେଇଛି, ମୁଁ ଠାକୁର ରଖିଛି, ମୁଁ ପୂଜାରୀ ହେଇଛି, ମୁଁ ଯାହା ଯାହା କରିବା ପାଇଁ ଯାଇଛି ମୋ ଜୀବନରେ କିଛି ହେଲାନି, ମୁଁ ଯାହା ଯାହା ମୋର ଇଚ୍ଛା ଧାମରେ ରହିବି, ଗୁରୁଙ୍କର ସେବା କରିବ ଜୀବନ ସାରା, ସମାଧି ସେବା କରିବ, କିଛି ହେଇପାରିବନି ତୁମ ଜୀବନରେ। କାରଣ କୃଷ୍ଣ ଯାହା ଚାହୁଁଛନ୍ତି ସେଇଟା ହିଁ ହବ। ତୁମେ ଯୋଜନା ଛାଡ଼, ସେ କହିଲେ କେମିତି ଆମେ ସ୍ପିରିଚୁଆଲ ପାଇଁ କିଛି ଯୋଜନା କରିବୁନୁ? ପିଲାଗୁଡ଼ା ନା ଆଉ ବଡ଼ ବଡ଼ ଅଫିସର ହେଇଥାନ୍ତେ, ଭଲ ମନ୍ଦ ହେଇଥାନ୍ତେ, ସ୍ପିରିଚୁଆଲ କରିବା, ପ୍ରଚାର କରିବା, ଗୋଟେ ବଡ଼ ପ୍ରୋଜେକ୍ଟ କରିବା, ଇଏ କରି ଆମେ ସେଇଟା ତୁମେ କୃଷ୍ଣ ପାଇଁ ପ୍ରାର୍ଥନା କରୁନ। କୃଷ୍ଣଙ୍କୁ, କୃଷ୍ଣ ଆପଣ କ'ଣ ମୋ କତିରୁ ଚାହୁଁଛନ୍ତି, ଆପଣ ମୋତେ ଲଗେଇ ଦିଅନ୍ତୁ ନା, କେମିତି ଜାଣିବି ନା, ମୁଁ ସେଟା ରିଭେଲିଭ୍ ହବ। ତୁମ କତିରେ କ୍ୱାଲିଟି ଅଛି ମାନେ, ଭଗବାନ ପାଞ୍ଚ ଭାଇ ଭିତରୁ ଅର୍ଜୁନ କାହିଁକି ଚୁଜ୍ କଲେ ମୋତେ ପ୍ରଶ୍ନ କୁହ, ସେ ଭଗବାନ ଦେଖିଥିଲେ ଅର୍ଜୁନ ପାଖରେ। ଆରେ ବାବା, ମହୁ ଯୋଉଠି ଅଛି ମହୁ ଡାକୁନି ଭ୍ରମରକୁ, ଭ୍ରମ ତାର ଖୋଜି ଖୋଜିକି ଯିବ। ତୁମ ଭିତରେ ଯଦି ଶରଣାଗତ ଭାବ ଅଛି, ତୁମେ କାହିଁକି, ତୁମେ କାହିଁକି ରେଡ଼ି ହେଉଛ? ତୁମ କୃଷ୍ଣ ନେଇକି ୟୁଜ୍ କରି, ତୁମେ କାହିଁକି ଏତେ ବ୍ୟସ୍ତ ହେବା? ତୁମର କ'ଣ ଅବସ୍ଥା? ମୁଣ୍ଡ ମୁଣ୍ଡ କାହିଁକି ବିନ୍ଧୁଛି? ଓଡ଼ିଆ ଗୋଟେ କହନ୍ତି ମୁଣ୍ଡ ବିନ୍ଧୁଛି, ତୁମର ମୁଣ୍ଡ ବିନ୍ଧିବା କ'ଣ ଦରକାର? ମୁଁ କୃଷ୍ଣ କେମିତି ପାଇବି? ତୁମେ ମହୁଟା ରଖ, ଭଉଁରା ବୁଲି ବୁଲି ଆସିବ ବାପା। କୃଷ୍ଣ ସେୟା, କୃଷ୍ଣ ଚାହାନ୍ତି ସରଳ ଅମାୟିକ ବ୍ୟକ୍ତି, ଆଉ ଇଏ ସବୁବେଳେ ରେଡ଼ି ହେଇକି ରହିଛି। ଯେମିତି ଅର୍ଜୁନଙ୍କୁ ଦେଖିଦେଲା ଏଇଟା ଫିଟ୍ କ୍ୟାଣ୍ଡିଡେଟ୍, ଆକୁ ଗୀତା ଉପଦେଶ ଦେବି, ୟା ଦ୍ୱାରା ଯୁଦ୍ଧ କରିକି ସବୁକିଛି କାମ କରେଇବି। ସେ ତ ଦେଖିଦେଲା ମହୁ ଯୋଉଠି ଅଛି ଭ୍ରମର ସେଇଠିକି ଯିବ। ତୁମେ ମହୁ ରଖ, କୃଷ୍ଣ ତୁମ କତି ଆସିବ। ପ୍ରୋସେସ ବହୁତ ସରଳ। ସେ ମୋତେ ସବୁବେଳେ କୁହନ୍ତି, ସବୁବେଳେ ଯେତେଥର ଯିବୁ ସେ, ଆରେ ତୁ ଯୋଜନାଟା ଆଗେ, କାରଣ ତୁମେ କଷ୍ଟ ପାଉଛ କେଉଁ ଯୋଜନା କହିବି? ସ୍ପିରିଚୁଆଲ ଯୋଜନା ବି ନାହିଁ, ମୋର କିଛି ନାହିଁ, ମୁଁ ହେଉଛି ଗୁରୁଙ୍କର, କୃଷ୍ଣଙ୍କର, ମୋତେ କେଉଁ ସେବା ମିଳିବ, କ'ଣ କରିବ? ଯଦି ତୁମର କିଛି ପ୍ରୋବ୍ଲେମ୍ ଆସୁଛି, ସେ କୃଷ୍ଣଙ୍କୁ ପ୍ରାର୍ଥନା କର, ଗୁରୁଦେବ ମୋର ସକ୍ଷମ ନାହିଁ ମୋତେ କରିବା ପାଇଁ, ଆପଣ ମୋ ପାଇଁ ବ୍ୟବସ୍ଥା କର, ପ୍ରାର୍ଥନା କର। ଫର୍ମୁଲା ଗୁଡ଼ା କ'ଣ ପୁଟ୍ କରୁଛି? ଏଇଟା କ'ଣ ମେଥମେଟିକ୍ ନା ସାଇନ୍ସ? ଏ ମୁଁ ବି କେମିକାଲ କ'ଣ ସେଟା କେମିଷ୍ଟ୍ରି ଅନର୍ସ ରଖିଥିଲି, ମୁଁ ବି ମ୍ୟାଥମେଟିକ୍ କ'ଣ ଆମର ସାଇନ୍ସ ପଢିଛି, ସେଠି ସେ ଫର୍ମୁଲା କେତେଟା ଜାଣିଦେବୁ, ସେଇଟା ପକେଇଦେଲୁ ପକେଇଦେଲୁ ଫିଜିକ୍ସ କେମିଷ୍ଟ୍ରି ପକେଇଦେଇକି ପାସ୍ କରିଗଲୁ। ସେ ଫର୍ମୁଲା ଏଠି ବାପା ଚଳିବନି, ମୁଁ ସେଇ ବୁଦ୍ଧିରେ ବି ଫର୍ମୁଲା ପକେଇ ଫେଲ୍ ହେଇଛି। ସ୍ପିରିଚୁଆଲ ଫର୍ମୁଲା 100% ତୁମେ ଗୋଟେ ପରଫେକ୍ଟ ଭିଜନରେ କାମ କରିବା ପାଇଁ ଚାହିଁବ, ମୁଁ ଏଇଟାକୁ ଭଗବାନଙ୍କ ସେବା କରିବି, ଏଥିରେ କୃଷ୍ଣଙ୍କର ଖୁସି ହେବ, ମୋର ବି ଭଜନ ହେବ, ସେ ବି ଯୋଜନା ରହିବନି ତୁମର। କାରଣ କୃଷ୍ଣ ଜାଣନ୍ତି କେଉଁ ଜୀବକୁ କେମିତି ନେଇକି ତାଙ୍କ ପାଖରେ ସେ ପହଞ୍ଚେଇବେ, ସୁଖ ଦୁଃଖ କାହାର ସାଙ୍ଗରେ କେମିତି ଖେଳିବେ ସେଟା ତାଙ୍କୁ ଜଣା। ଆମେ କାହିଁକି ଯୋଜନା କରିବା? ଜୀବ ଦୁଃଖୀ ହୁଏ, ଜୀବ କଥା ଛାଡ଼, ଭକ୍ତ ଦୁଃଖୀ ଏଇଥିପାଇଁ ମୋର ଜାଣିବାର, ମୁଁ ଯେତିକି ମୁଁ ସମସ୍ତଙ୍କ ପାଇଁ ଏଇଟା କହିପାରୁନି, କିନ୍ତୁ ମୋ ଅନୁଭବରୁ ମୁଁ ଯେତିକି କହୁଛି, ତୁମେ ଯଦି ନିଜର କିଛି ଯୋଜନା ରଖିବ, ଦୁଃଖ ପାଇବ ହିଁ ପାଇବ। ଆଉ ତୁମେ ଛାଡ଼ିଦେଲେ ସବୁ କୃଷ୍ଣଙ୍କ ଉପରେ, ଗୁରୁଙ୍କ ଉପରେ, ଗୁରୁଦେବ ପ୍ରଭୁପାଦ ଆଚାର୍ଯ୍ୟମାନେ ଆପଣ ମୋତେ ଯେଉଁ ରାସ୍ତାରେ ନେବେ ନିଅନ୍ତୁ, ମୁଁ କିନ୍ତୁ ପ୍ରସ୍ତୁତ ହେଇକି ରହିଛି ଆପଣଙ୍କ ସେବା କରିବା ପାଇଁ। ଆଉ ମୋର ଆପଣମାନେ ଆପଣ ମୋର ଶକ୍ତି ଜାଣନ୍ତି, ସାମର୍ଥ୍ୟ ଜାଣନ୍ତି, ମୋତେ ସେବାରେ ନିଯୁକ୍ତ କର, ସରଳ ଜିନିଷ ଏଇଟା, ସବୁଠୁ ସିମ୍ପଲେଷ୍ଟ ହୁଏ। ଫାର୍ଷ୍ଟ ସେଥିପାଇଁ ତୁମେ ଡିସାଇଡ୍ କରିବାକୁ ପଡ଼ିବ, ମୁଁ କାହାକୁ ଚୁଜ୍ କରିବି, କାହା କର, ମୁଁ କାହାର କୃଷ୍ଣଙ୍କର ବାସ୍ ଚାଲ ଛାଡ଼ିଦିଅ ତାଙ୍କ ଉପରେ, ୟା ଛଡ଼ା କୌଣସି ରାସ୍ତା ନାହିଁ। ଆଉ ସବୁ ହେଉଛି କଣ୍ଟକିତ, ମନେ ରଖ, ଭକ୍ତି ଯୁଗରେ ଶରଣାଗତି ଛଡ଼ା ସବୁ ହେଉଛି କଣ୍ଟକିତ। କାରଣ ଆମ କର୍ମଫଳ ସହିତ, ଆମ ଯୋଗ୍ୟତା ସହିତ, କୃଷ୍ଣଙ୍କର ଯୋଜନା ସହିତ, ଏଇଟା କ'ଣ ଆମ ଯୋଜନାଟା କ'ଣ କୃଷ୍ଣଙ୍କ ଯୋଜନା ସହିତ ମ୍ୟାଚ୍ କରିବି କି? ମୁଁ ସେଇଟା କେଉଁଠୁ ଗୋଟେ କହୁଥିଲି ବା, ପୁଣେରେ ନା କେଉଁଠି ନା, ମାଷ୍ଟର ପ୍ଲାନ୍ ତା ନାଁଟା, ମୁଁ ଏଥିରେ ଶୁଣେ ମୋତେ ଭାରି ବଢ଼ିଆ ଲାଗେ, ମାଷ୍ଟର ପ୍ଲାନ୍, ମାଷ୍ଟର ପ୍ଲାନ୍, ମାଷ୍ଟର ପ୍ଲାନ୍ଟା କିଏ ବସାଏ, ତା ନାଁ କ'ଣ ଲେଖା ହେଇଛି, ମାଷ୍ଟର ପ୍ଲାନ୍, ମାଷ୍ଟର ପ୍ଲାନ୍ଟା ମାଷ୍ଟର ଦେବ ନା, ଆଉ ଘର କରୁ ପଇସା ଖର୍ଚ୍ଚ କରୁଛି କିଏ, ଭାବିଲେ ଆଉ ପଇସା ଖର୍ଚ୍ଚ କରିବ କିଏ ତୁମ ଜାଗା ଉପରେ? ତୁମେ ଖର୍ଚ୍ଚ କରିବ ଜାଗା ତୁମର, ଜାଗାଟା ତୁମର ନା ନାହିଁ, ଜାଗା ତୁମର, ପଇସା ତୁମେ ଖର୍ଚ୍ଚ କରିବ, ପ୍ଲାନ୍ ଆଣିବ, ମାଷ୍ଟର ପ୍ଲାନ୍ ଦବା ଲୋକ ଅଲଗା, ତୁମେ ମାଲିକ ହେଲେ କ'ଣ ହବ, ତୁମେ ମାଲିକ, ତୁମ ତୋର ପଇସା ଦବୁ, ସେ ମାଷ୍ଟର ପ୍ଲାନ୍ ଇଞ୍ଜିନିୟର ଦବ, ଘର ଏଇ ଡିଜାଇନ୍ କରିବ, ଏମିତି ପବନ ଯିବ, ଏଇଟା ହବ, ଏଇଟା ହବ, ଏଠି ଆସିବ, ଏଇଟା କ'ଣ ବିଲ୍ଡିଂ କ୍ଲାକ୍ କରିବ, ଏଇଟା ଏହା ହବ, ଜାଗା ତୁମର ହେଇଥାଉ, ସେଟା ତୁମ କତିରେ ହଜାର ଯୋଗ୍ୟତା ଥାଇପାରେ, ଯୋଜନା ମାଷ୍ଟର ଦେବେ, ଯୋଜନା କୃଷ୍ଣଙ୍କର। ସେଥିପାଇଁ ଭକ୍ତିମୟ ଠାରୁ ଗୋଟେ ପଦରେ ଛିଡ଼େଇଦେଲେ ଶରଣାଗତି କ'ଣ ତୁମେ ବୁଝିବ? ଶରଣାଗତି ବୁଝିବା ପାଇଁ ଚାହୁଁଛ ଭକ୍ତିମୟ ଠାକୁର ଭଜନ ପଢ଼ିଦେବ, ଆଉ କିଛି ବୁଝିବା ଦରକାର ନାହିଁ। ଆଉ ସେଇଟା ତୁମେ ବୁଝିବି, ଧରିବି ପାରିବନି, ତୁମ ମୁଣ୍ଡ ବି କାମ କରିବନି, ସେ କାହିଁ ସେଇଟା ଲେଖିଛନ୍ତି, ସେସବୁ ସ୍ୱାନୁଭବ ସେଥିପାଇଁ କହିଲି, ସ୍ୱାନୁଭବ ହେଉଛି ପ୍ରମାଣ, ଯାହାର ଯେଉଁ ଅନୁଭବ ଅଛି ସେ ବୁଢ଼ୀ ମା' ମାନେ ସବୁ ବସିକି କୁହନ୍ତି, ଶାଶୁମାନେ ଗୁରୁଦେବୀ ସେ କଥା କୁହନ୍ତି, ମୁଁ ଅଙ୍ଗଲି ଅଙ୍ଗେଲି ଭୟା କଥା, ମୁଁ କହୁଛି ଯେ ଅଙ୍ଗେଲି ଭିନ୍ ସେ କଣଟା କହିବ, ଭକ୍ତି ପଥ ହେଉଛି ସ୍ୱାନୁଭବର ପଥ, ଏଟା ଥିଓରିଟିକାଲ ଜିନିଷ ନୁହେଁ, ଏଟା ସ୍ୱାନୁଭବର କଥା। ସେ ରାଧାରାଣୀଙ୍କର କଥାଟା, ରାଧାରାଣୀ କେମିତି କାନ୍ଦୁଥିଲେ ଜଗତ ଲୋକ କିଏ ଜାଣିଦେବେ? କୃଷ୍ଣ ଜାଣିପାରିଲେନି, ସେଥିରେ ମହାପୁରୁଷ ସେଟା ଜାଣିଲେ ସେ କୃଷ୍ଣ ମହା, ତାଙ୍କ ଅନୁଭବଟାକୁ କେମିତି ସିଏ ନେବେ? ନିଜ ନିଜର ଭାବଟାକୁ ନିଜ ନିଜର ରଖିଛନ୍ତି, ଅନୁଭବଟା ସେଟା ସେମିତି ଯାଏ। କେଉଁ ସମ୍ପ୍ରଦାୟର ଲୋକ ହଉ, କେଡ଼ ବଡ଼ ସାଧୁ ହଉ, ସେ ମହାପ୍ରଭୁ ଭାବଟାକୁ ଜାଣିଦେବ? ଜାଣିପାରିବନି। ସେ ମହାପ୍ରଭୁଙ୍କର ଭକ୍ତଙ୍କୁ ପୁଣି ସେ ତାଙ୍କୁ ଅନୁସରଣ କରିବାକୁ ପଡ଼େ। ଏଟା ସ୍ୱାନୁଭବ ହଉଛି ଗୋଟେ ପ୍ରମାଣ ନା, ସବୁଠୁ ବଡ଼ ପ୍ରମାଣ। ଯୁକ୍ତି ତର୍କ ଶାସ୍ତ୍ର ଯାହା ସବୁ ରହିଛି, ଏସବୁ ସତ୍ୟ, ଶାସ୍ତ୍ର ସବୁ ସତ୍ୟ, କିନ୍ତୁ ମନେ ରଖ ଭାଗବତ ଥିଲେ, ଭାଗବତ କଣ ନଥିଲେ? ବ୍ୟାସଦେବ ରଚନା କଣ ନଥିଲେ? କିନ୍ତୁ ବ୍ୟାସଦେବ ବସିକି ସୁଖଦେବଙ୍କ ପାଖରୁ ଶୁଣିଥିଲେ କୋଉଥିପାଇଁ? ପ୍ରମାଣ ହେଲେ ସୁଖଦେବ, ସୁଖଦେବଙ୍କର ଯୋଉ ସ୍ୱାନୁଭବ ଅଛି, ଭଗବାନଙ୍କର ରସ ପ୍ରାପ୍ତ ହେଇଛନ୍ତି କେମିତି ବ୍ରହ୍ମବାଦୀରୁ, ଭଗବାନଙ୍କର ଏଇ ଶ୍ଳୋକ ଶୁଣିକି ତାଙ୍କ ଜୀବନର ଯୋଉ ପରିବର୍ତ୍ତନ ହେଇଛି, ସେ ସ୍ୱାନୁଭବଟା କାହାର? ଏଟା ସୁଖଦେବଙ୍କର, ତାଙ୍କ ଅନୁଭବ ସେ ଦେଇଛି। ସବୁଠୁ ବଡ ପ୍ରମାଣ ହେଲା ଏଟା। ଯୁକ୍ତି ତର୍କ ଆମେ ପଥରେ କଲେ, ତୁମେ ହଜାର କୋର୍ସ ତିଆରି କଲେ ମୁଁ ବି ହଜାର ଜିନିଷ ବାହାର କରିଦେଇପାରିବି। ତୁମେ କାଟ, ତୁମେ ଦେଖ, ତୁମେ ପଏଣ୍ଟ ବାହାର କର, ତୁମେ ଗୋଟେ ଆଚାର୍ଯ୍ୟ ତୁମେ ଯିବ ଗୋଷ୍ଠୀଙ୍କ କଥା ଲେଖିବ, ସେ କହିବେ ଭକ୍ତିନ ଠାକୁର ଏହା ଲେଖିଛନ୍ତି, ଏ ଫାଇଟିଂ ଲେଖୁଛନ୍ତି ନା, ସେ କହୁଛି ଏହା ଲେଖିଛନ୍ତି, ସେ କହୁଛନ୍ତି ସେୟା ଲେଖିଛନ୍ତି, ସେ କହୁଛନ୍ତି ସେୟା ଲେଖିଛନ୍ତି, ସେଥିରେ ପ୍ରମାଣ କିଛି ଆସିପାରିବେନି। ପ୍ରମାଣ ହେଲା ଆଚାର୍ଯ୍ୟଙ୍କର ସ୍ୱାନୁଭବ ହେଲା ପ୍ରମାଣ, ସବୁଠୁ ବଡ଼ ପ୍ରମାଣ, ଆଚାର୍ଯ୍ୟ ଯାହା କହିଛନ୍ତି, କାରଣ ସେ ପାଇଛନ୍ତି, ସେ କହୁଛନ୍ତି। ଆଉ ତୁମେ ସେଟା ଦେଖନି, ଅଲଗା ଜିନିଷ ତୁମେ ତୁମେ ମୁଣ୍ଡ ଲଗେଇ ପାରିବନି। ଭକ୍ତି ନଟର ସେ ଗୋଟିଏ କଥା କହିଲେ, ସେ ଗୋଟିଏ ପଏଣ୍ଟରୁ ତୁମେ ଘୁରିବ, ସେ ଗୋଟିଏ ପଏଣ୍ଟକୁ ତୁମେ ନ ଧରିପାରିଲ, ପୁରା ଘୁରିଯିବ ମୋ ଜୀବନରେ, ମୁଁ କହୁଛି ଘୁରିଯିବ ତମ ମୁଣ୍ଡ, ତମ ମୁଣ୍ଡ ଘୁରିଯିବ ଭକ୍ତି ପଥ ଏମିତିକା। କାହିଁକି ନା ଏଟା ଶରଣାଗତ ଜିନିଷଟା ନା, ଆତ୍ମା ଚାହୁଁଛି, ତାକୁ ତ ଦେହ ସୁଖ ମିଳିଲାନି, ବାପା ମା ନାହାନ୍ତି, ଭରସା ବି କିଛି ନାହିଁ, ଆଉ ଆମେ ସବୁ ଛାଡ଼ିଦେଲେ, ବର୍ତ୍ତମାନ କିଏ ଆମ ପାଖରେ ଅଛନ୍ତି? କେବଳ କିନ୍ତୁ ଗୁରୁକୃଷ୍ଣ ପାଖରୁ କିଛି ତ ପୁଣି ପାଇଲେ ତ ଗୋଟେ ଆଗକୁ ବଢ଼ିବ ଜଣେ, ତାକୁ ଭରସା ଲାଗିବ କୃଷ୍ଣ ଅଛନ୍ତି ବୋଲି। ଗୋଟିଏ ଜିନିଷ ତୁମକୁ ସାହାଯ୍ୟ କରିବ, ସେଥିପାଇଁ ସେ ଗୋଟିଏ ପଦ ଲେଖିଥିଲେ ଭକ୍ତିନ ଠାକୁର, ତୁମାର ଇଚ୍ଛା ଆଜ ଇଚ୍ଛା ମିଳାଇଲ, ଭକତି ବିନୋଦ ଆଜ ଆପଣ ଭୁଲିଲ। ବାସ୍ ସେ ଗୋଟିଏ ପଦକୁ ଜୀବନର ଧର, ପୁରା ଫିନିଶ, ସବୁ ଜିନିଷ ସରିଯିବ। ଆଉ ସେଇଟା ସବୁଠୁ ଭଲ ଜିନିଷ, ଯେତେ ବାଟ ଯିବ ବି ସେ ଘୋଷରିକି ଯାଅ, ମରିକି ଯାଅ, ଯେମିତି କୁହନ୍ତି ଘୋଷରିକି ଯାଉଛି, କିଛି ଚିନ୍ତା ନାହିଁ। ଯେତେ ଦିନ ଗଲି ଯେତେ ବାଟ ପ୍ରଭୁ ମୋତେ ନେଲେ, ଯେମିତି ବଞ୍ଚେଇଲେ ବଞ୍ଚେଇଲେ, ସୁଖ ଦୁଃଖରେ ଯେମିତି ଖାଇବାକୁ ଦେଇକି ରଖିଲେ ରଖିଲେ, ମାରିଲେ ମାରିବେ, ବଞ୍ଚେଇଲେ ବଞ୍ଚେଇଲେ, କିନ୍ତୁ ଇଚ୍ଛା କିଛି କରିବିନି। ସେଥିପାଇଁ ସେ ଲେଖିଲେ ନା, ତୁମାର ଇଚ୍ଛା ଆଜ ଇଚ୍ଛା ମିଳାଇଲ, ଆପଣଙ୍କ ଇଚ୍ଛା ସେ ତମ ଇଚ୍ଛାକୁ ମୁଁ ମିଶେଇ ଦେଲି। ବାସ୍ ଭକ୍ତି ବିନୋଦ ଆଜି ଆଜ ଆପଣ ଭୁଲିଲା, ଆଜି ମୁଁ ନିଜକୁ ଭୁଲିଗଲି, ମୁଁ ଭକ୍ତି ବିନୋଦ ବୋଲି ଇଚ୍ଛା ରଖିଲେ ଭାରି ଅଡ଼ୁଆ, ଭାରି ଅସୁବିଧା ହେଇଯିବ। ସେ ଏ ବୃଥ ମହାରାଜ ପ୍ରସଙ୍ଗ ମୁଁ ପଢ଼ୁଥିଲି, ବ୍ରହ୍ମା ଆସିକି କେତେ ସୁନ୍ଦର ମହାଜନ, ତ ବିଷ୍ଣୁ ଭାଇ ଆସିଲେ, ବିଷ୍ଣୁ ଆସିବା ପୂର୍ବରୁ ବ୍ରହ୍ମା ଆସିକି କହିଲେ, କାରଣ ତାଙ୍କୁ ଉସ୍ କହୁଛନ୍ତି ମୁନି ଋଷିମାନେ କାହାକୁ, ପୃଥୁକୁ, ଏ ଇନ୍ଦ୍ର କୁମାର ମାର ଇନ୍ଦ୍ରଙ୍କୁ, ସେ ପାଖଣ୍ଡ ବେଶ ଧରୁଛନ୍ତି, ତୁମକୁ ଅଶ୍ୱ ନେଇଯାଉଛନ୍ତି ଲୁଚେଇକି, ଇଏ ବି ଉତ୍କ୍ଷିପ୍ତ ହେଇକି ମାରିବା ପାଇଁ ଯାଉଛନ୍ତି ପୃଥୁ ମହାରାଜ। ବ୍ରହ୍ମା ଆସି କଣ କହିଲେ, ଏତେ ସୁନ୍ଦର ସେ ଶ୍ଳୋକକୁ, ମୁଖ୍ୟ ଧର୍ମବିତ୍ ପୃଥୁ ମହାରାଜ, ତୁମର ଜୀବନର ଲକ୍ଷ୍ୟ ହେଲା ମୁକ୍ତି। ଦେଖ ଗୋଟିଏ ଇଚ୍ଛା, ଶହେଟା ଅଶ୍ୱମେଧ ଯଜ୍ଞ ମୁଁ ପୂର୍ଣ୍ଣ କରିବି, ଏତିକି ଇଚ୍ଛା କରିଛନ୍ତି ଆଜି ଇନ୍ଦ୍ରକୁ ମାରିବା ପାଇଁ କହିଲେ ଭଗବାନ ଇନ୍ଦ୍ର, ବ୍ରହ୍ମା ଶିକୁ ଆରେ ନବଦ୍ୟ ଭଗବାନ ଇନ୍ଦ୍ର, ଭଗବାନଙ୍କର ବିଭୂତ ଆମେ ମାରିପାରିବନି, ତୁମେ କେମିତି ମାରିବା ପାଇଁ ଯାଉଛ ନା? ମୁଁ ମୁନି ଋଷିମାନେ କହୁଛନ୍ତି କାରଣ ଯଜ୍ଞଟା ପୂର୍ଣ୍ଣ ହଉନି, କାରଣ ତାଙ୍କର ଗୋଟେ ଇଚ୍ଛା ହେଇଛି ମୁଁ ଶହେଟା ଯଜ୍ଞ କରିବି। ଦେଖ ସେଥିପାଇଁ ଇନ୍ଦ୍ରକୁ ମାରିବା ପାଇଁ ଯାଉଛୁ, ବ୍ରହ୍ମା ଶିକୁ ମନା କଲେ ନା, ତୁମେ ମାରିପାରିବନି। ଆଚ୍ଛା ତୁମେ କାହିଁକି ମାରିବା ପାଇଁ ଯାଉଛ? ମୁଖ୍ୟ ଧର୍ମବିତ୍, ତୁମେ ତ ଭଗବାନଙ୍କର ଅଂଶ, ତୁମର ଅନ୍ତିମ ଲକ୍ଷ୍ୟ ହେଲା ମୁକ୍ତି, ତୁମର ଶହେଟା ଯଜ୍ଞ କଣ ଦରକାର ଅଛି? ଯଜ୍ଞଟା ଦରକାର କାହାର? ଇନ୍ଦ୍ର କାହିଁକି ଡରୁଛି ନା, ଯେ ଶହେଟି ଯଜ୍ଞ କରିଦେବ ସେ ଇନ୍ଦ୍ରପଦ ନେଇଯିବ, ତୁମର ତ ଇନ୍ଦ୍ରପଦ ଦରକାର ନାହିଁ, ତୁମର ମୁଖ୍ୟ ଧର୍ମବିତ୍, ତୁମର ଶହେଟି ଯଜ୍ଞ ଆଜି ପୂର୍ଣ୍ଣ ନହେଲା, କ୍ଷତି କଣ ହେଇଗଲା ଆଜି? ଏଇଟା କାହିଁକି ହେଲା ଆଜି ଯୋଉ ମାରିବା ପାଇଁ ବାହାରେ, କାହୁ ନିଜ ଇଚ୍ଛାଟା କରିଦିନ ମୁଁ ଶହେଟି ଯଜ୍ଞ ପୂର୍ଣ୍ଣ କରିବି, ଲକ୍ଷ୍ୟଟା ତୁମର ଯଜ୍ଞ ପୂର୍ଣ୍ଣ ନୁହେଁ, ତୁମର ତ ଇନ୍ଦ୍ର ହବାର ନାହିଁ, ଇନ୍ଦ୍ର ଭୟ କରୁଛି ଇନ୍ଦ୍ର ହେଇଯିବ, ତୁମର ତ ଲକ୍ଷ୍ୟ ହଉଛି ମୁକ୍ତି। ମହାଜନ ନା ସ୍ୱାନୁଭବ ହେଲା ପ୍ରମାଣ। କେତେ ବାଟ ଗଲେ ସେ ଭଗବାନଙ୍କର ଭଗବାନ ଦେଖେଇଲେ ପୃଥୁ ମହାରାଜ ମାରିବା ପାଇଁ ଭାବୁଛନ୍ତି ତଳେ ବ୍ରହ୍ମା ଆସି ପହଞ୍ଚିଗଲେ ତାହେଲେ ମାରିବାକୁ ଗଲେ ତୁମେ କି ଦରକାର ନା ଆମେ ଯଜ୍ଞ କରିବୁ ସିଧା ଇନ୍ଦ୍ର ଆସିକି ପଡିବ କୋଉଠି କୁଣ୍ଡରେ ହବନ କୁଣ୍ଡରେ ପଡିବ ଇନ୍ଦ୍ରଙ୍କ ନାଁରେ ଆହୁତ ଦଉଛନ୍ତି ବ୍ରହ୍ମା ଆସି ପହଞ୍ଚିଗଲେ ନାହିଁ ଏଟା କରିପାରିବନି ପ୍ରମାଣ କିଏ ଦେଖ ଏଠି ମହାଜନ ହଉଛନ୍ତି ମହାଜନଙ୍କର ସ୍ୱାନୁଭବ ହଉଛନ୍ତି ପ୍ରମାଣ ଏ ଛୋଟିଆ କଥାରେ ନିଜ ଇଚ୍ଛା କରିଦେବି ମୁଁ 100ଟା ଯଜ୍ଞ କରିବି କିନ୍ତୁ ଇନ୍ଦ୍ର ହବାର ତାଙ୍କର ନାହିଁ ଇଚ୍ଛା 100ଟା ଯଜ୍ଞ କରିବାର ଇଚ୍ଛା ଅଛି ଆରେ ଏତେ ଆମର ଯଦି ଇନ୍ଦ୍ର ହବାର ନାହିଁ 19ଟା ଯଜ୍ଞ ହେଲେ ଅସୁବିଧା କଣଟା ହେଉଛି ଇଚ୍ଛାଟା କରିଦେବି ମୁଁ 100ଟା କରିବି ନିଜର ଇଚ୍ଛାଟା କିଛି ରହିଲା ମାନେ ଅସୁବିଧା ମୋର ଇଚ୍ଛା କଣ ମମ ଜନ୍ମନି ଜନ୍ମନିଶ୍ୱରେ ଭଗତାତ୍ ଭକ୍ତିର ଅହେତୁକିତ ମୁଁ ଜନ୍ମ ଜନ୍ମାନ୍ତର ଜନ୍ମ ହଉ ଆର ଜନ୍ମ ଯେତେ କୋଟି କୋଟି ଜନ୍ମ ମୋର ବରଂ ପ୍ରଭୁ ମୋର ଅହେତୁକି ଭକ୍ତି ଆପଣଙ୍କ ଚରଣ କମଳ କେମିତି ରହିବ ବାସ୍ ମୋର ବଡ଼ ହବାର ନାହିଁ ଛୋଟ ହବାର ନାହିଁ ମଝିଆ ହବାର ନାହିଁ କୁହନ୍ତିନି ମୋତେ ଯେମିତି ଆପଣ ରଖିବେ ବଡ଼ କଲେ ବଡ଼ ବଡ଼ କଲେ ହିଁ ବଡ଼ ନୁହେଁ ଛୋଟ ହେଲେ ବି ସଂସାର ଭାବିଲେ କ'ଣ ତିନି ପ୍ରକାର ଲୋକ ନାହାନ୍ତି ଉତ୍ତମ ମଧ୍ୟମ ଅଧମ ଏ ବଡ଼ ବଡ଼ିଆ ଲୋକ ଆଉ ଗୋଟେ କ'ଣ ଆଉ ଇଏ ମଝିମଝିଆ ଲୋକ ଆଉ ଇଏ ଛୋଟ ଲୋକ ତିନି ପ୍ରକାର ନା ଆମେ କ'ଣ ଆମର ବଡ଼ ଭକ୍ତ ମଝିଆ ଭକ୍ତ ସାନ ଭକ୍ତ ନା କନିଷ୍ଠ ମଧ୍ୟମ ଉତ୍ତମ ଅଛନ୍ତି ନା ଆମେ କ'ଣ ଇଚ୍ଛା କରିବା ମୁଁ ବଡ଼ ହେବି ନା ମଝିରେ ରହିବି ନା ତଳେ ରହିବି ନା କୃଷ୍ଣ ମୁଁ ଆପଣଙ୍କର ଆପଣ ମୋତେ ବଡ଼ କରନ୍ତୁ ଛୋଟ କରନ୍ତୁ କି ମଝିଆ କରନ୍ତୁ ଆପଣ କରିବେ ନା ମୁଁ କ'ଣ ନିଜକୁ ନିଜ ଇଚ୍ଛା କରିକି ଗୋଟେ ବଡ଼ ହେଇପାରିବି ତେଣୁ ଶରଣାଗତରେ ଯୋଉ ଭାବ ଗୁଡିକ ରହିଛନ୍ତି ତାର ସବୁ ମହାଜନ ମାନଙ୍କର ପ୍ରମାଣକୁ ନେଇକି ବଞ୍ଚିବାକୁ ପଡେ ସେଥିପାଇଁ ଗୋଟିଏ ଜିନିଷରୁ ଲାଇଫଟା ବଦଳିଯାଏ ନିଜ ଇଚ୍ଛାରେ ତ କିଛି ହବନି ଏଇ ଯେ ମୃତ୍ୟୁ କଥା ମୁଁ କୋଉ ଏଣେ ପଳେଇ ଆଇଲି ଭଗବାନ ମୃତ୍ୟୁ କଥା ଯୋଉ କହୁଛନ୍ତି ମୃତ୍ୟୁରେ କଣ କ୍ଷତି ହଉଛି ଶରୀର ତ କିଛି କ୍ଷତି ନାହିଁ କି ଆତ୍ମାର ବି କିଛି କ୍ଷତି ନାହିଁ ଆଉ ମୃତ୍ୟୁ ପୁଣି ଏମିତି ଗୋଟେ ଜିନିଷ ବସୁଦେବ ପ୍ରବଚନ ଦଉଛନ୍ତି ନା କେତେ ସୁନ୍ଦର ବସୁଦେବ ପ୍ରବଚନ ଦଉଛନ୍ତି କାହାକୁ କଂସକୁ ତୃଣ ଜୁଲକେଇ ପଦେ ନେଇକେଇ ଯେମିତି ଗୋଟେ ବ୍ୟକ୍ତି ଦୁଇଟା ଉଦାହରଣ ଦେଇଛନ୍ତି ମଲା ପରେ ଶରୀର ମିଳେ ନା ଆଗେ ଶରୀର ମିଳେ ତାପରେ ମୃତ୍ୟୁବରଣ କରନ୍ତି କହିଲେ ମଲା ପରେ ଆମେ ତ ସେଟା ଜାଣିଛେ ଜଣେ ଶରୀର ଛାଡ଼ିବ ତାକୁ ଶରୀର ମିଳିବ ଏ ଜାଣ ସିଏ ଦାର୍ଶନିକ ଦୃଷ୍ଟିକୋଣରୁ ପୁରା କେତେ ସୁନ୍ଦର ଯୁକ୍ତି କରି କହୁଛନ୍ତି କିଏ ବସୁଦେବ କଂସ ତୁମେ ମରିବା ଭୟରେ ଗୋଟେ ନାରୀବଦ୍ଧ କରିବା ପାଇଁ ଚାହୁଁଛ କିନ୍ତୁ ଜାଣିନ ତୃଣ ଜୁଲକେ ଦେଖିଛ ଏଇ ଯୋଉ ବର୍ଷା ଦିନ ଆସିଗଲା ଦେଖିବ ପତରରେ ଗୋଟେ ପ୍ରକାର ପୋକ ଅଛନ୍ତି ସିଏ ଏମିତି ଚାଲିବେ ଏମିତି ଏମିତି ଧରିବେ ପୁଣି ପଛଟାକୁ ଉଠେଇବେ ଦେଖିଛ କହିଲେ ଆଗଟାକୁ ଧରିବ ପଛଟାକୁ ସିଏ ଉଠେଇବ ପୁଣି ଆଗଟାକୁ ଧରିବ ପଛଟାକୁ ଏହାକୁ ତୃଣ ଜୁଲକେ କୁହାଯାଏ ଘାସରେ ଚାଲନ୍ତି ପତରେ ଚାଲନ୍ତି ସିଏ ଆଗେ ଧରିବ ତାପରେ ଛାଡ଼ିବ ବସୁଦେବ କହୁଛନ୍ତି ଗୋଟେ ଜୀବ ଆଗେ ସ୍ୱରଟା ଧରୁଛି ତାପରେ ଛାଡ଼ୁଛି ଲସ୍ କଣ ଆଚ୍ଛା ଦ୍ୱିତୀୟ ଦେଲେ ପଦନେ ପଦ ପଦ ନ୍ୟାସ ପାଦ ଚାଲୁଛେ ଆମେ କଣ କରୁଛେ ଆଗେ ପାଦ ଉଠେଇକି ତାପରେ ପାଦ ପକଉଛ ନା ପାଦ ପକେଇକି ଉଠଉଛ ଚାଲିଲା ବେଳେ ଆଜି ଲୋକ ନଜର କରିବ ନା ଆଉ ଗଲାବେଳେ ଆଉ ଯିବ ଠିଆ ହବ ଠିଆ ହେଇକି ଦେଉଥିଲେ ବାହାରିବ ଦେଖିବ ତ ଆଗେ କହିବ ଆଗେ ଉଠେଇବି ତାପରେ ପକେଇବି ଉଠେଇକି ପକେଇଲା ମାନେ ପଡ଼ିଯିବ ସେଠି ପଡ଼ିଯିବ ଆଗେ କଣ ହଉଛି ଆଗେ ଗୋଟେ ପାଦ ପଡୁଛି ତାପରେ ଆଉ ଗୋଟେ ଉଠୁଛି ତାପରେ ଗୋଟେ ଆଗେ ଭୂମିଟାକୁ ଧରୁଛେ ନା ଆଉ ତାପରେ ଛାଡ଼ୁଛେ ନା ଆଉ ବସୁଦେବ କଂସକୁ ବୁଝୁଛନ୍ତି ଆଗେ ଗୋଟେ ଶରୀର ଧରିବ ତାପରେ ଗୋଟେ ଶରୀର ଛାଡ଼ିବ ତା ଅର୍ଥ ଶରୀରଟା ଆଉ ଗୋଟେ ଶରୀର ଗ୍ୟାରେଣ୍ଟି ଆମକୁ ମିଳିବ ଯଦି ଭଗବାନ ପାଖକୁ ନ ଯାଇ ପାରିଲ ମୃତ୍ୟୁ କଣ ମୃତ୍ୟୁ ତ ଅନିର୍ବାଣିଜ୍ୟ ଆଉ ଏଟା ତ ହବ ଏହାର ପ୍ରତିକ୍ରିୟା ନଜସ୍ୟ ପ୍ରତିକ୍ରିୟା ଏହାର ପ୍ରତିକ୍ରିୟା କିଛି ନାହିଁ ହବ ହିଁ ହବ ଏ କାଳ ପ୍ରେରିତ ହବ ହିଁ ହବ ଏଟା ଆଉ ସେଇଟାକୁ ଶରଣାଙ୍ଗତିରେ ସେ ଲେଖିଥିଲେ ତାଙ୍କର ଶରଣା ସେ ଶରଣାଙ୍ଗତିରେ ସବୁ ଭଜନ ଗୁଡ଼ିକ ଭକ୍ତିନ ଠାକୁରଙ୍କର ଶରଣାଙ୍ଗତିରେ ଭଜନ ନୁହନ୍ତି ସିଏ ହଉଛନ୍ତି ପୁରା ରତ୍ନମାଳା ସିଏ ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତେ ହ ତବ ଇଚ୍ଛା ସଦା ବଲବା ତୁମି ତ ପରମେଶ୍ୱର ପରମ ବ୍ରହ୍ମ ପରାପର ତବ ବାସ ଭକତ ଅନ୍ତରେ ସୀତାର ସେ ପଦ ନାହିଁ ସେ ନା ନା ସେଟା ତୁମେ ତ ମାରିବା ତ ଜାଣିଛି ସେ ଇଏ ପଦଟା ତମ ଇଚ୍ଛା ପତ୍ର ବାୟୁ ମତେ ଅବୃତ ଶୁଭାଶୁଭ ଫଳେ କର ଦାନ ନାଇଁ, ତୁମେ ତ ପରମେଶ୍ୱର ସେଥିରେ ଅଛନ୍ତି, ତୁମେ ତ ରଖିବେ ଯାରେ କେତାରେ ମାରିତେ ପାରେ ସେ ତବ ଇଚ୍ଛା ସଦା ବଲବାନ, ତୁମେ ତ ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର ତବ ବାସ ଭକତ ଅନ୍ତରେ। ଆପଣ ଏତେ ବଡ଼ ସର୍ବଶକ୍ତିମାନ ହେଲେ ବି ଆପଣଙ୍କ ବାସ ହେଉଛି ଭକ୍ତର ଅନ୍ତରେ, ଆଉ ରୋଗ ଶୋକ ମୃତ୍ୟୁ ଭୟ ସବୁ ଆପଣଙ୍କ ଇଚ୍ଛା ରହୁଛି, ତବ ଇଚ୍ଛା ମତେ। ଖାଲି ଏତିକି ତୁମେ ଚିନ୍ତା କଲ ଦେହ, କେଉଁ ଜଣେ ଭକ୍ତ ଖାଲି ବସିକି ଭଗବାନଙ୍କ ଇଚ୍ଛାରେ ମତେ ଆମର ହେଇଛି ବୋଲି ଏତିକି ମନ ବୁଝୁନି, ପ୍ରଭୁଙ୍କ ଇଚ୍ଛାରେ ଭଗବାନଙ୍କ ଇଚ୍ଛା ରହୁଛି ବାସ। କାରଣ ମୃତ୍ୟୁ ଯେତେ ବିପଦ ଅଛି, ମୃତ୍ୟୁ ପର୍ଯ୍ୟନ୍ତ ଯେତେ ବିପଦ ରହିଛି, ଶାରୀରିକ ବିପଦ ଧନ ଯାଉ ସବୁ ଯାଉ, କୌଣସି ଦ୍ୱାରା ତୁମେ ମନକୁ ଶାନ୍ତି କରିପାରିବନି, କୌଣସି ଦ୍ୱାରା ତୁମେ ମନକୁ ବୁଝେଇ ପାରିବନି। ଗୋଟେ ଲୋକ ଦେଖା ଯେଉଁ କରୋନାରେ ସବୁ ଲୋକ ଚାଲିଯାଉଛନ୍ତି, ବା ମୃତ୍ୟୁ ବେଳେ କେବଳ ଗୋଟିଏ ଜିନିଷ କୁହାଯାଏ, ଗୋଟେ ଲୋକକୁ କେବେ ତୁମେ ବୁଝେଇ ପାରିବନି, ସେ ବୁଢ଼ା ହେଇଯାଇଥିଲା, ରୋଗ ହେଇଥିଲା, ତାକୁ ଏଟା ହେଇଥିଲା, ସେ କେବେ ବୁଝିବନି, ଗୋଟେ କଥା କହିଲେ ସେ ବୁଝିବ କ'ଣ କ'ଣ ବୁଝିବ, ସିଏ ମାଲିକ, ମାଲିକ ତାକୁ ଯେତେବେଳେ ଯାହାକୁ ଇଚ୍ଛା କରିବ, କାଳ ଯେତେବେଳେ ଯାହାକୁ ବଦ୍ଧ ହେଇଛି, ଯାହାକୁ ଯେତେବେଳେ ଆଶ୍ୱାସନା ଦେବାକୁ ପଡ଼େ, ତାକୁ କେବଳ ଜଣଙ୍କ ନାଁ କହିବାକୁ ପଡ଼େ, କା କଥା କାଳ କଥା, କାଳର ବଳ କହିଦେଲେ ସମସ୍ତେ ବନ୍ଦ ହେଇଯାନ୍ତି, ଆଉ କେହି ଆଉ କାହାକୁ ବୁଝିବାକୁ ପଡ଼େ ନା, କିଛି କାହାକୁ କାହାକୁ କିଛି ବୁଝିବାକୁ ପଡ଼େ ନା। ଯେଉଁ ଲୋକ କେବେ ବୁଝୁନଥିବ କାହିଁକି ମୋର ଏମିତି ହେଲା ସେମିତି ହେଲା, ତ ଖାଲି କାଳ ବଳ କଥା କହିଦେବ, ସେ ଚୁପଚାପ ରହିଯିବ। ଭଗବାନଙ୍କ ଇଚ୍ଛାରେ ତେଣୁ ଗଲେ ଯାଇ କିଏ ଆମର ଭଗବାନ ଗୋପସ୍ତଦ ଗୀତ କିଏ ପାଟି କରୁଛି, ଅବିଦୁର ଏ ବାଭ୍ୟତି ତମନ୍ନ ଧାବନ ଗୋବିନ୍ଦ ଯତ୍ର ଯତ୍ର ସଧାବତି ଜିହୁ ସୁସ୍ତିରୟୋ ରତ୍ନମ ତସ୍ତୋ ରକ୍ଷନ ସ୍ତ୍ରୀଓ ବଲଃ। ହେ ଏଇ ଶଙ୍ଖଚୂଡ ତତ୍କାଳ ଯେ ଯେ ଯେଉଁ ଯେଉଁ ଦିଗରେ ଧାବମାନ ହୋଇଥିଲେ ଶ୍ରୀକୃଷ୍ଣ ତାଙ୍କର ଶିରରତ୍ନ ଗ୍ରହଣ ନିମିତ୍ତ ସେଇ ଦିଗରେ ତାଙ୍କୁ ଅନୁସରଣ କରିବାକୁ ଲାଗିଲେ, କିନ୍ତୁ ବଳଦେବ ସ୍ତ୍ରୀଗଣମାନଙ୍କ ରକ୍ଷକ ରୂପରେ ସେଠାରେ ଅବସ୍ଥାନ କରିବା, ସ୍ତ୍ରୀମାନେ ଭୟ ଗୋପୀମାନେ ସବୁ ଭୟ କରିଯାଇଛନ୍ତି, ଡରି ଯାଇଛନ୍ତି ନା, ସେମାନେ ସରଳ ଲୋକ ନା, ସେ କଣ ଆମ ଭଳିଆ ଚାଲାକ ନା ଚତୁର ନା କଣ, ଆଜିକାଲି ଯେମିତି କଣ ଯୋଉ କଣ ଝିଅ ପିଲାମାନେ ସବୁ ଶିଖିଲେଣି ମାଡ଼ା ପିଟା, ସେସବୁ ଗୋପୀମାନେ କଣ ଦେୟା ନା କଣ, ଏ ଭାରି ସରଳ ଲୋକ, ସିଏ ଯିଏ କୃଷ୍ଣ ପାଖରେ ରହୁଛନ୍ତି ତାଙ୍କ ହୃଦୟ, ଯିଏ ଗୋମାତା ପାଖରେ ରହିଲା, ଗୋମାତା ପାଖରେ ଯାହା ଜିନିଷ ହେଲା ସବୁ ହଉଛି କୋମଳ ନା କଣ ଭାବିଲ, କ୍ଷୀର ଦହି ଯାହା ଦେଖ ଛେନା ମାଖନ ସବୁ କୋମଳ, ଆଉ ତାଙ୍କ ହୃଦୟଟା ବି ସେମିତି କୋମଳ, କୃଷ୍ଣ ତ ମାଖନ ଖାଆନ୍ତି ଆଉ ଇଏ ତ ସବୁ ଗାଈ ଚରାନ୍ତି, ଆଉ ଗୋପୀ ଲୋକ ଯଦି ହାଉଳୁ ମାଉଳୁ ଖାଇଲେଣି ଦେଖିକି ତାଙ୍କର ଏତେ ସିଏ କୁଆଡେ, ସେ ଭାରି ସଳିଆ ଲୋକ, ତାଙ୍କର ଏତେ କଥା ନାହିଁ, କୃଷ୍ଣ ତାଙ୍କୁ ହଇରାଣ କରିଦିଅନ୍ତି, ଆଉ ସିଏ ତାଙ୍କର ଏତେ ମାନେ ଜଟିଳ ଲୋକ ଗୁଡା ଡରିବନି, ଆଜିକାଲି ଲୋକ ଜଟିଳ ହେଇଗଲେଣି ଆଉ ଡର ହୁଏ ଆଉ କିଛି ନାହିଁ। ଏ ଝିଅ ପିଲାଟା ଯାଇ ଚାକିରି ବାକିରି କରି ପକାଉଛନ୍ତି, ଯାଇ ପାଠ ପଢି ଯାଉଛନ୍ତି, ଏସବୁ କେତେ କଥା ଇଏ କରନ୍ତି, ଆଗରୁ ଆମେ ସବୁ ଦେଖିଛୁ ଆମ ମା ଭଉଣୀ ମାନେ ଭାରି ଡରନ୍ତି, ବାହାର ଲୋକ କିଏ ଆଇଲେ କବାଟ ଦେଇଦେବେ, କହିନା ନା ଘରେ ଆମର ପୁରୁଷ କିଏ ନା, ଏବେ ଗେଟ୍ ଖୋଲି କିଏ ଆସୁ ତୁମେ କୋଉଠୁ ଆସିଛ, ସାଙ୍ଗେ ଜଣଙ୍କ ଭୟ ବି ନାହିଁ, ହେଲେ କବାଟ ଦେଇଦେବେ ବାହାର ଲୋକମାନେ ଛୁଆଙ୍କୁ ପଠେଇବେ, କିଏ କିଏ ଯାହା କହିଦେବେ ମନା କରିଦେବେ ମନା କରିଦେବେ, ବାହାର ଲୋକ ଆସିଲେ, ଏସବୁ ସରଳ ଲୋକ ଥିଲେ ନା, ସିଏ ଦେଖି ଡରିଲେଣି, କାରଣ ଶଙ୍କର ଯୋଡ଼ା ତାଙ୍କୁ ବାଡ଼ି ଦେଖେଇ ଦେଖି ଦୂରକୁ ନେଇଯାଇଛନ୍ତି ନା, ହାଳୁ ମାଳୁ ଖାଲି ବଳଦେବ କୃଷ୍ଣ କହିଦେଲେ ବଳରାମ, କାରଣ ବଳରାମ ପ୍ରେରଣା କରିଦେଲେ ଯା ତାକୁ ବଦ୍ଧ କର, କୃଷ୍ଣଙ୍କ ଧାମ ମୁଁ ଯାଉଛି ବଦ୍ଧ କରିବି, କିନ୍ତୁ ଗୋପୀମାନେ ଯୋଉ ହାଳୁ ମାଳୁ ଖାଇଲେ ବଳରାମ ଜଗେଇ ଦେଇଗଲେ, ତୁମେ ଜଗ ମାନେ ବହୁତ ଭୟ ଆତୁର, ମାନେ ଭୟ ଆତୁର ମାନେ ସରଳ, କୃଷ୍ଣ ପାଖରେ ଅଛନ୍ତି, ତେଣୁ କୃଷ୍ଣ ଗଲେ ତାଙ୍କର ମଣିଟାକୁ ଆଣିବା ପାଇଁ। କଣ ଲେଖିଲେ, ସ୍ତ୍ରୀ ଓ ବିଦ୍ରାବଣ ଶ୍ରାନ୍ତ ସତୈବ ସ୍ତ୍ରୀ କୃତ ଆଶ୍ୱାସ। ଆଚ୍ଛା, ଏ ସ୍ତ୍ରୀମାନେ ବା ଗୋପୀମାନେ ଦୌଡ଼ା ଦୌଡ଼ି କରିଛନ୍ତି, ଏମାନେ କଣ କରିଛନ୍ତି, ପୁରା ହାଲିଆ ହେଇଯାଇଛନ୍ତି, ତାଙ୍କୁ ଆଶ୍ୱାସନା ଦେଉଛନ୍ତି ବଳରାମ, ଏ ରୁହ ତୁମେ ଡରନି, ଆମେ ଦୁଇ ଭାଇ ଅଛୁ, ତୁମେ କାହିଁ ଏତେ ଡରୁଛ, ଏ ସରଳ ନା ବହୁତ, ତାଙ୍କୁ ସେ ଛୁଇଁ ନା ସ୍ପର୍ଶ କରୁନାହାନ୍ତି କିଛି କରୁନାହାନ୍ତି, ଡରି ଯାଇଛନ୍ତି, ତେଣୁ ଗଲେ କିଏ କୃଷ୍ଣ ଗଲେ ଅବିଦୁରୈବାଭ୍ୟେତି ଶିରସ୍ତସ୍ୟ ଦୁରାତ୍ମନଂ ଜହାର ମୁଷ୍ଟିନେ ବାଙ୍ଗମ ସହ ଚୂଡ଼ାମଣି ବିଭୁ। ହେ ରାଜନ, ଶ୍ରୀକୃଷ୍ଣ ଅଳ୍ପ ଦିନ ଗମନ କରି ତାଙ୍କର ନିକଟସ୍ଥ ହେଲେ ଏବଂ ମୁଷ୍ଟି ଦ୍ୱାରା ଶଙ୍ଖଚୂଡ଼ ସ୍ଥିତ ମଣିର ସହିତ ତାର ମସ୍ତକ ଛିନ୍ନ କଲେ, ହରଣ କଲେ, ମସ୍ତକ ହରଣ କଲେ। ସିଦ୍ଧ ଭଗବାନ ଗୋଟେ ଲଗେଇଲେ ବିଧା, ତାର ମୁଣ୍ଡରେ ମଣି ଥିଲା, ମଣି ଆର ଯେମିତି ଇଆର ଥିଲା କଣ ନା କାରୁଡ଼ର ଥିଲା, ଅଶ୍ୱତ୍ଥାମର ତ ଥିଲା, ଆଉ ଆଉ ତ କାରଣ ଥିଲା, ଅଶ୍ୱତ୍ଥାମର ଥିଲା ମଣି, ଅଶ୍ୱତ୍ଥାମର ତ ମଣି ହରଣ କଲେ ଆଉ। ହଁ, ୟାଙ୍କର ମଣିଟାକୁ ନେଇଆଇଲେ, କାର ଆଉ ମୋର କର୍ଣ୍ଣ କଥା ମନେ ପଡ଼ୁଛି, କର୍ଣ୍ଣ ନଥିଲେ କୁଣ୍ଡଳ, ଇଏ ଜନ୍ମରୁ କୁଣ୍ଡଳ ଥିଲା ନା, ସୂର୍ଯ୍ୟଦେବ ସେଟା କହିଥିଲେ ଇନ୍ଦ୍ର ଆସିବା ପୂର୍ବରୁ, କବଚ ଥିଲା, କବଚ କୁଣ୍ଡଳ ନେଇକି ଜନ୍ମ ହେଇଥିଲା ସିଏ କର୍ଣ୍ଣ, ଡକେଇ ବଧ କରିପାରିବନି, ସେଥିପାଇଁ ଭଗବାନଙ୍କର ଏ ଭାଇ ଶରଣାଗତି କଥା କହୁଛ, ହେତୁକୁଣା ସେ ମହାଭାରତରୁ ଯୁଧିଷ୍ଠିର ସବୁବେଳେ ଦୁଃଖ ରୁହନ୍ତି ନା, ଭଗବାନ ହିଁ ସବୁବେଳେ ଦୁଃଖ ରୁହନ୍ତି, କାରଣ କର୍ଣ୍ଣବଦ୍ଧ ହେଇନି ମାନେ ଜାଣିଛନ୍ତି, କର୍ଣ୍ଣ ବି କହିଦେଇଛି ନା ମା ତୁମେ ଚିନ୍ତା କରନା, ଆମର ପାଞ୍ଚଟା ଜେଲ୍ ରହିବ, ଅର୍ଜୁନ ନହେଲେ ମୁଁ, ଆଉ ଦୁଇ ଜଣ ହେଉଛନ୍ତି ତାଙ୍କର ଟ୍ୟାଲେଣ୍ଟ, ଜଣେ ତାଙ୍କର ଯୋଦ୍ଧା ସୁନ୍ଦର, ଭଗବାନ ବଡ଼ ଚିନ୍ତା କାହିଁକି ଲାଗେ ନା, ଯଦି କେହି ଅର୍ଜୁନକୁ ପରାସ୍ତ କରିପାରିବେ, ଅର୍ଜୁନ ସମକକ୍ଷ ଯୋଦ୍ଧା ଯଦି କେହି ଅଛନ୍ତି, ସେ ହେଉଛନ୍ତି କିଏ କର୍ଣ୍ଣ, ଆଉ ତାଙ୍କୁ ବଧ କରିବା ବି ସହଜ ନୁହେଁ, କାରଣ ଜନ୍ମରୁ କ'ଣ ତାଙ୍କର ଅଛି କବଚ କୁଣ୍ଡଳ, ଏବଂ ବହୁତ ଚିନ୍ତା ରୁହନ୍ତି ନା ଆଉ। ଆଉ ଭଗବାନ ଅର୍ଜୁନ ସବୁ ବାର ବାର ପଚାରନ୍ତି କାରଣ ନା ଶ୍ୟାମ ସୁନ୍ଦର ତୁମେ କାହିଁ ଦୁଃଖିତ ହେଲା ବେଳେ ସବୁବେଳେ ଲାଗୁଛ, ଚିନ୍ତାରେ ଗୋଟେ ରହିଛ, ଭଗବାନ ପାଇଁ ଚିନ୍ତା ନାହିଁ, ଶରଣାଗତ ଦେଖୁଛନ୍ତି ନା, କୃଷ୍ଣ କିଛି କୁହନ୍ତିନି, ନାଇଁ ନାଇଁ ମୁଁ ଚିନ୍ତା କିଛି କରୁନି, କିନ୍ତୁ ଇନ୍ଦ୍ରଟା ଜାଣିଦେଲେଣି, କାରଣ କୃଷ୍ଣ ଯେହେତୁ ଅର୍ଜୁନଙ୍କର ତାଙ୍କ ସଖ୍ୟ ଭାବଟା ଅଛି ନା, ସେ ଜାଣିଦେବେ ଯେ କାନ ଖୁସି ନାହାନ୍ତି, ଶ୍ୟାମ ସୁନ୍ଦର କାନ ତ କୁହନ୍ତିନି, ଶ୍ୟାମ ସୁନ୍ଦର ଖୁସି ନାହାନ୍ତି, ଯଦୁପତି ଖୁସିରେ ନାହାନ୍ତି, ତାଙ୍କର ମନଟା ଟିକେ ପ୍ରସନ୍ନ ରୁହେନି। ଆଉ ଯେତେବେଳେ ଶୁଣିଦିଅନ୍ତି କାହାର ଗ୍ଲୋରିଟା ମାନେ ତାର ମହିମାଟା କାହାର କର୍ଣ୍ଣର, ତାଙ୍କୁ ଭୟ ବି ଲାଗେ, ଆଉ ଶ୍ୟାମ ସୁନ୍ଦର ଟିକେ ନିରବ ରୁହନ୍ତି, କୃଷ୍ଣ ଅର୍ଜୁନ ତାଙ୍କ ଉପରେ କିଛି କୁହନ୍ତିନି, ଷ୍ଟେଟମେଣ୍ଟ ଦିଅନ୍ତିନି କାହା ଉପରେ, କର୍ଣ୍ଣ ଉପରେ, କାହିଁକି କର୍ଣ୍ଣ ବି କାହାର ପୁତ୍ର, କୁନ୍ତୀର ପୁତ୍ର ନା, କୃଷ୍ଣ ବେଶୀ କର୍ଣ୍ଣ ଉପରେ କିଛି ଷ୍ଟେଟମେଣ୍ଟ ଦିଅନ୍ତିନି, ସେଥିପାଇଁ ଅର୍ଜୁନଙ୍କୁ ଟିକେ ମନ ଦୁଃଖ ହୁଏ, ଇନ୍ଦ୍ର ସେଟା ଜାଣିଦେଲେ। ଶରଣାଗତ ଯିଏ ମୁଁ ସେ କହୁଥିଲି ତୁମର ବଣିଆ ହାତକୁ ବଣିଆ ତାର ତ ଡିଜାଇନ୍ କରିବ, ତୁମେ କାହିଁକି ମୁଣ୍ଡ ଛାଟ ବି ଦେଉଛ, ତୁମେ ଶରଣାଗତ, ତୁମେ କୃଷ୍ଣଙ୍କର ହୁଅ, କୃଷ୍ଣ ମୁଁ ତୁମର, ମୁଁ ଯୋଉଠି ରହିଲି ମୁଁ ଆପଣଙ୍କର, ଗୋଟେ ଓଡ଼ିଆରେ ନାହିଁ, ଢିଙ୍କିଟା ସ୍ୱର୍ଗ ଗଲେ ବି ମୁଁ ଧାନ କୁଟିବି, ମୋର କ'ଣ ତମ ସ୍ୱର୍ଗକୁ ନେଇଯିବ ଢିଙ୍କିଟାକୁ, ସେଠି ସେ କ'ଣ କରିବ, ଧାନ କୁଟିବ, ଆଉ ତୁମେ ଏଠି କ'ଣ ପ୍ଲାନ୍ ପ୍ରୋଜେକ୍ଟ କରି ଯୋଜନା କରି ତୁମେ ସବୁ ବଡ଼ ହେବାକୁ ଚାହୁଁଛ ନା କ'ଣ, ଭକ୍ତିରେ ଏଇଟା କିଏ ହେଇଛି ନା, ଏଇଟା ହବ, ଏଇଟା ସଫଳ କିଛି ହବନି, ପାଞ୍ଚ ପଇସାର କାମ କରିଦେବନି, ଏଇଟା ତୁମେ ତୁମର ରେଡ଼ି ହେଇକି ରୁହ, କୃଷ୍ଣଙ୍କୁ ସବୁବେଳେ ପ୍ରାର୍ଥନା କର, ମୋତେ ଆପଣ ଲଗାନ୍ତୁ, ମୋତେ ଯେତେ ନେବା କଥା ନିଅନ୍ତୁ, ଗୁରୁଙ୍କୁ କୃଷ୍ଣଙ୍କୁ ସବୁବେଳେ ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କର, ସେ ତୁମ ଲଗେଇଦେବେ, ସେ ବଣିଆ ଇନ୍ଦ୍ର ଶରଣାଗତ ଭକ୍ତ ନା, ଇନ୍ଦ୍ର ଜାଣିଦେଲେ, ଇନ୍ଦ୍ର କହିଲା ଆରେ ଆରେ ମୋ ପୁଅ ସବୁବେଳେ ଭୟରେ ରହୁଛି, କିଏ ଅର୍ଜୁନ ଭୟରେ ରହୁଛନ୍ତି ନା, ଆଉ ଇନ୍ଦ୍ର ବୃଦ୍ଧ ବୟସରେ କହିଲେ କାରଣ ଜାଣିଛନ୍ତି ସକାଳୁ ସୂର୍ଯ୍ୟ ପୂଜା କରିବା ସମୟରେ କିଏ ସ୍ନାନ କରି ତୋର ସୂର୍ଯ୍ୟ ପୂଜା କରିସାରିବେ, କର୍ଣ୍ଣ ଯିଏ ଯାହା ମାଗିବ ସେ ଦେବେ, ଧାନୀ କର୍ଣ୍ଣ ସିଏ ଆଉ କୁନ୍ତିପୁତ୍ର ଯିଏ ଯାହା ମାଗିବ ଦେଇଦେବେ, କର୍ଣ୍ଣର ସମସ୍ତ ଭଲ ଗୁଣ କିନ୍ତୁ ଗୋଟିଏ ଗୁଣ ପାଇଁ ଆଜି ସେ ଭକ୍ତ ଲିଷ୍ଟ ବା ଯାହା କୁହନ୍ତି ଶରଣାଗତ ପୂର୍ଣ୍ଣ ଶରଣାଗତ ଭକ୍ତ ଲିଷ୍ଟରୁ କଟିଗଲା, କାହିଁକି ସବୁ ଜିନିଷଟାକୁ ଗୋଟେ ବଡ଼ ନୀତି ଆଦର୍ଶ ଦାନୀ ସବୁ ଗୁଣରେ ଭଲ ଯୋଦ୍ଧା ଗୋଟିଏ କୃଷ୍ଣଙ୍କୁ ସେ ମାନିଲେ। କୃଷ୍ଣ କହିଲା ପରେ ତୁମେ ଆସ ଯୁଦ୍ଧ କର, ପାଣ୍ଡବ ମନ ପକ୍ଷରେ ସେ ମନା କରିଦେଲେ, ସମସ୍ତ ସଦ୍ଗୁଣ ସେ ଗୋଟିଏ ଜିନିଷରେ କଟିଗଲା। ତୁମେ ଜୀବନରେ ଯେତେ ନୀତି ଆଦର୍ଶ ଥାଉ, କୃଷ୍ଣ କହୁଛନ୍ତି ମାନେ ଚାଲ, ସେ ନୀତି ଆଦର୍ଶକୁ ବଡ଼ କରିଦେଲେ, କୃଷ୍ଣଙ୍କୁ ଛୋଟ କରିଦେଲେ। ସେଥିପାଇଁ ସଂସାରରେ କୃଷ୍ଣଙ୍କର କର୍ଣ୍ଣଙ୍କର ବାହାର ଦୁନିଆର ବହୁତ ମହିମା କୁହାଯାଏ, ଆଉ କର୍ଣ୍ଣଙ୍କୁ କାହିଁକି ଏତେ ଇଏ କରାଯାଏ ନା, ଏ ଗୋଟେ ଦୋଷ ରହିଗଲା, କୃଷ୍ଣ ଭଗବାନ, ଭଗବାନ କେବେ ଅନ୍ୟାୟ କୁହନ୍ତୁ ନ୍ୟାୟ କୁହନ୍ତୁ, ଭଗବାନ ଯାହା କହିବେ ସେଟା କରିବାକୁ ପଡ଼ିବ, ସେଇଟା ହେଉଛି ଧର୍ମ। ତୁମେ ନ୍ୟାୟ ଅନ୍ୟାୟ କଣ ନୀତି ବିଚାର କରୁଛ? ଦୁର୍ଯ୍ୟୋଧନ ମୋତେ ଅସହାୟ ବେଳେ ସାହାଯ୍ୟ କରିଥିଲେ ମୁଁ ଛାଡ଼ିପାରିବିନି, ତୁମକୁ ଜୀବନ କିଏ ଦେଇଛନ୍ତି? ଜଳରେ ଯଦି କିଏ ଯୁକ୍ତି କରେ ମୋତେ ଅସହାୟ ବେଳେ କିଏ ସାହାଯ୍ୟ କରିଥିଲେ? କର୍ଣ୍ଣ କଣ ଉତ୍ତର ଦଉଥିଲା? ଦୁର୍ଯ୍ୟୋଧନ ଜଳରେ ଯେତେବେଳେ କୁନ୍ତି ଭସେଇଦେଲେ ମୋତେ କର୍ଣ୍ଣ ଦେଖାଲ, ମୁଁ ତାକୁ ପଚାରନ୍ତି ଏଇଟା ମୁଁ ତେ ଯୁକ୍ତି କରୁଛି ବର୍ତ୍ତମାନ କର୍ଣ୍ଣକୁ, ଯଦି ମୋତେ ପଚାରିବି ମୁଁ ତାକୁ ପଚାରିବି, ମୋତେ କୁହ ତୁମେ ତ ଜଳରେ କୁନ୍ତି ବସେଇଦେଲେ ତୁମେ କିଏ ବଞ୍ଚେଇଥିଲେ? କୃଷ୍ଣ ବଞ୍ଚେଇଥିଲେ ନା? ତାପରେ ତୁମେ ଆସିଲ ବଢ଼ିଲ, ତାଙ୍କ ତ ସିଏ ଆସି ତୁମେ ଆଜି କହୁଛନ୍ତି ତୁମେ ଯୁଦ୍ଧ କର ବୋଲି, ସେ ନୀତିରେ କୁଆଡ଼େ ଭୁଲିଗଲ? ଆଦର୍ଶ ତ ଅଛି, କିନ୍ତୁ ସବୁଠୁ ବଡ଼ ଆଦର୍ଶ ହେଲା କୃଷ୍ଣଙ୍କର ଶରଣାଗତ ହେବା। ଜୀବନର ନୀତି ନିୟମ ସବୁ ଜିନିଷ କାମ କରିବନି, ଜାଣିବାକୁ ପଡ଼ିବ ଜୀବନରେ କୃଷ୍ଣ ବଞ୍ଚେଇକି ମୋତେ ରଖିଛନ୍ତି। ଭୁଲିଗଲେ ସେ ପଏଣ୍ଟଟାକୁ ଆଉ? ସେଥିପାଇଁ କର୍ଣ୍ଣ ତ ବଢ଼ୁତ ଆଦର୍ଶ ଲୋକ, ବୁଢ଼ା ବେଶରେ ଆସିବେ, ଇନ୍ଦ୍ର ପ୍ଲାନ୍ କରିଦେଇଛନ୍ତି ଆଉ, ସେଣେ ସୂର୍ଯ୍ୟଦେବଙ୍କୁ ପତା ଚାଲିଗଲା। ସୂର୍ଯ୍ୟ ସୂର୍ଯ୍ୟ ବହୁତ ଭଲ ପାଆନ୍ତି କାହାକୁ? କର୍ଣ୍ଣଙ୍କୁ। ସୂର୍ଯ୍ୟ ଆସିକି ସ୍ୱପ୍ନ ଦେଖାଉଛନ୍ତି କାହାକୁ? କର୍ଣ୍ଣ କାଲି ଜଣେ ଆସିବ, ବୃଦ୍ଧ ବେଶରେ ଆସିବ, ବ୍ରାହ୍ମଣ ବେଶରେ ଆସିବ, ମନ୍ୟକ୍ଷେତ ସେ ହେଉଛନ୍ତି ଇନ୍ଦ୍ର, ସେ ତୁମର କବଚ ମାଗିବ, କେବେ ବି ବନି। କଣ କହିଲେ ପିତା? ସେଟା ହେଇପାରିବନି, ସେଟା ହେଇପାରିବନି। ବଡ଼ ଆଦର୍ଶ, ମାନେ ସାମାଜିକ ସ୍ତର ପାଇଁ ବହୁତ ଭଲ, କିନ୍ତୁ ଆମ ପାଇଁ ନୁହେଁ। ଆମ କୃଷ୍ଣଙ୍କୁ ସିଏ ରିଜେକ୍ଟ କରିଦେଲେ ଆଉ, କୃଷ୍ଣଙ୍କ ଷ୍ଟେଟମେଣ୍ଟକୁ ଆଉ। କୃଷ୍ଣ ବଞ୍ଚେଇକି ରଖିଥିଲେ, କୃଷ୍ଣ ଯୋଗ୍ୟତା ଦେଇଥିଲେ, ସବୁ କୃଷ୍ଣ କରିଥିଲେ ନା ଆଉ, ସେ ଯାହାକୁ ବି ତାଙ୍କୁ ମାନିବାକୁ ପଡ଼ିବ। ଆଉ ସେଥିପାଇଁ କହିଲେ ନା ପିତା ଏଟା ହେଇପାରିବନି, ସୂର୍ଯ୍ୟଦେବଙ୍କୁ ହିଁ ମନା କରିଦେଲେ। ସେ ବହୁତ ନୀତିବାଦୀ ଥିଲେ ତ, ସେଥିପାଇଁ ନୀତିଟା ଦୁର୍ବଳ ସବଳ ମନେ ରଖିବାକୁ ପଡ଼ିବ। ଯେତେ ତୁମେ ନୀତିବାଦୀ ହୁଅ, ଭକ୍ତି ସବଳ, ଭକ୍ତି ପଥକୁ ଆସିବାକୁ ପଡ଼ିବ। ନୀତିଟାକୁ ଧରିଲେ ସେମାନେ ନୀତିମାନ ଲୋକ, ପ୍ରାୟତଃ ଯେଉଁମାନେ ଅତ୍ୟନ୍ତ ନୀତିମାନ ଲୋକ ସେମାନେ ଭକ୍ତି ପଥରେ ଆସିଲେ ବି ପ୍ରୋଗ୍ରେସ୍ କରିପାରିବେ, କାରଣ ସବୁଗୁଡ଼ା ନୀତିଗୁଡ଼ା ଦେଖାହବ, ଏଇଟା ଭୁଲ, ଏଇଟା ଭୁଲ, ଏଇଟା ଏମିତି ହେଲା, ଏଇଟା ସେମିତି ହେଲା, ସେ ଖାଲି ଏମିତି ହେଇ ଖାଲି ଧସ୍ତି ଭିସ୍ତି ହୁଏ, ସେ ଜାଣିପାରିବେନି ସବୁ କୃଷ୍ଣଙ୍କ ଇଚ୍ଛା ରହୁଛି। ମୋର କଣ, ମୁଁ କଣ କରିପାରିବି? ଜଗତ ମୁଁ ପରିବର୍ତ୍ତନ କରିପାରିବି? କୃଷ୍ଣ ଥିଲାବେଳେ ତ ପାଣ୍ଡବମାନଙ୍କ ପ୍ରତି ଅନ୍ୟାୟ ହେଲା, ଦ୍ରୌପଦୀଙ୍କ ପ୍ରତି ବସ୍ତ୍ର ଆଣିଲା, ଭୀମସେନଙ୍କୁ ବିଷ ଦିଆଗଲା, ଯତୁଗୁରୁରେ ପଡ଼ାଗଲା, କୃଷ୍ଣ ଜାଣିନଥିଲେ, ବନବାସ କଲେ। ଆଉ ତୁମେ ନୀତି କଣ ଦେଖୁଛ? କହିଲେ ପିତା ଏଟା ହେଇପାରିବନି, ମୁଁ ଦାନ କରି ହିଁ କରିବି। ହଁ ଠିକ ଅଛି, ତୁମେ ଦାନ କରିବ, ତାହେଲେ ଗୋଟେ କାମ କରିବ, ସେ ଆସିବେ ଇନ୍ଦ୍ର, ତାଙ୍କୁ ଯଦି କବଚ ଦେଇଦେବ, ତାଙ୍କର ଗୋଟେ ଅସ୍ତ୍ର ଅଛି ଯୋଉଟା କେହି ତାଙ୍କୁ ବିନାଶ କରିପାରିବେନି, ସେ ଅସ୍ତ୍ରଟା କେବଳ ସେ ଅସ୍ତ୍ରଟା ତୁମେ ପାଇଲେ ତୁମକୁ କେହି ବିନାଶ କରିପାରିବେନି, ଆଉ ତ କି ନଷ୍ଟ କରିପାରିବେନି, ସେଇଟା ତୁମେ ମାଗିଦେବ। କହିଲେ ହଁ ସେଇଟା ମୁଁ କରିପାରିବି, ସେଇଟା କରିପାରିବି, କିନ୍ତୁ ମୁଁ ଦେବି, ଏଇଟା ଶକ୍ତି ଅସ୍ତ୍ରଟା ନା, ମାଗିଲେ ଏକ୍ସଚେଞ୍ଜ କରିଦେଲେ, ଇଏ ଆସିଲା ଯେତେବେଳେ ମାଗିଲେ ଦେ କବଚ ଦେଇଦେଲେ, ଖୁସି ହେଇଗଲେ, ମୋତେ ବର ମାଗ, ମୁଁ ଖୁସି, ତୁମେ କିଛି ମାଗିବ କି, ମୋତେ ଦିଅ ଶକ୍ତି। ହା ହା ହେଲେ କହିଲେ, ପୁଅକୁ ବଞ୍ଚିବାକୁ ଆଇଲି, କବଚ ସିନା ନେଲି, କିନ୍ତୁ ଇଏ ନେଇଗଲା, ମୁଁ ତ ସଂସାର, ଯେଉଁଟା ବିଷ୍ଣୁ ଦେଇଥିଲେ ସେ ଅସ୍ତ୍ରଟା ଇନ୍ଦ୍ରଙ୍କୁ, ଏଟା କଣ ଶକ୍ତି ଅସ୍ତ୍ର, ଶକ୍ତି ଅସ୍ତ୍ର ତ ଆସିଗଲା। ଓ କର୍ଣ୍ଣ ହାତକୁ ଭଗବାନ ନିଦ ବି କେବେ ଯାଇନାହାନ୍ତି, ପ୍ରଭୁ କେବେ ବି ନିଦ ଯାଇନାହାନ୍ତି, ଭଗବାନ କୃଷ୍ଣ ଶୋଇନାହାନ୍ତି, ମହାଭାରତ ହିସାବରେ ପୁରା ଟେନ୍ସନ୍ ରହୁଥିଲେ, ଭକ୍ତ ବତ୍ସଳ ତ, ଆରେ ତାଙ୍କୁ ସବୁ ଜଣା, ଭକ୍ତ ବତ୍ସଳ ପୁରା ଭଗବାନ ମୁଣ୍ଡ କାମ କଲାନି, କଣ ହେଇଗଲା, କବଚ ସିନା ଚାଲିଗଲା, କିନ୍ତୁ ଶକ୍ତି ଅସ୍ତ୍ର, ଶକ୍ତି ଅସ୍ତ୍ର ଆମ ଅସ୍ତ୍ର, ମୋର ଅସ୍ତ୍ରଟା ନା, ସେ ଯାହା ଉପରେ ପକେଇବେ ନଷ୍ଟ ହବ। ସେଇ ଦିନରୁ ଅର୍ଜୁନଙ୍କୁ ସବୁବେଳେ ଭଗବାନ ଯେତେବେଳେ ଦେଖନ୍ତି ତାଙ୍କ ମୁଖ ଶୁଖିଯାଏ, କାରଣ ତାଙ୍କର ଯେତେ ଯାହା ତ ଯୋଗ୍ୟତା ଥିଲା ଥିଲା, ବର୍ତ୍ତମାନ ସଂସାର ବଡ଼ ଅସ୍ତ୍ର ଚାଲିଗଲା କାହା ପାଖକୁ, କର୍ଣ୍ଣ ପାଖକୁ, ଶକ୍ତି ଅସ୍ତ୍ର, ସେଟା ଭଗବାନଙ୍କର ପ୍ରଦତ୍ତ ଅସ୍ତ୍ର। ଭଗବାନ ପୁରା ବିଷାଦ ରୁହନ୍ତି, ସମସ୍ତେ ଦେଖନ୍ତି ଗୋଟେ ଭଗବାନଙ୍କ ମନ ଭିତରେ ବିଷାଦର ଛାୟା ରହୁଛି, କାହିଁ ଶକ୍ତି ଅସ୍ତ୍ର ଅଛି, କିନ୍ତୁ ଭଗବାନ କଣ ବିଷାଦ, ତାଙ୍କର ତ ଲୀଳା। ସେଥିପାଇଁ ଯେତେବେଳେ ଘଟୋତ୍କଚକୁ ଡାକା ହେଲା, ଘଟୋତ୍କଚ ମହାଭାରତ ସରେ ଦେଇଥାନ୍ତା ଗୋଟେ ଦିନର, ଆଉ ଗୋଟେ ଦେଇଥିଲେ ସେ ପାଗଡ଼ ଦେଇଥାନ୍ତା, ଏତେ ସୁନ୍ଦର ବଳିଆନ ଆଉ ଏତେ ସୁନ୍ଦର ଯୁଦ୍ଧ କରୁଥିଲେ ମହାଭାରତରେ, ସମସ୍ତେ ପାଣ୍ଡବମାନଙ୍କ ଉତ୍ସାହରେ ଥିଲେ, ଏହି ଏହି ଭୀମସେନର ପୁତ୍ର ହିଁ ଆମକୁ ବିଜୟ ଦେବ, ଅର୍ଜୁନ ପର୍ଜୁନ କେହି କାମ ଦେବେନି, ପୁରା ସମସ୍ତେ ଦଳି ଚକଡ଼ି ମାରି ପୁରା ବଢିଆ ବଢିଆ କରୁଥିଲେ, ଏମାନଙ୍କ ପାଣ୍ଡବମାନଙ୍କ ଭିତରେ ଉତ୍ସାହର ପୁରା ଗୋଟେ ପ୍ରବଣ ବିଜୟ ସୁନିଶ୍ଚିତ, କାହା ପାଇଁ, ଘଟୋତ୍କଚ ପାଇଁ। କିନ୍ତୁ ଘଟୋତ୍କଚ ଯେମିତି ମାନେ ପ୍ରହାର କରୁଥିଲା, ଯେମିତି ଯେମିତି ସେ ଆକ୍ରମଣ କରୁଥିଲା କର୍ଣ୍ଣକୁ ମାରେ, ଭଗବାନ ଜାଣିଛନ୍ତି ପୁରା କର୍ଣ୍ଣଙ୍କୁ କଲା, କର୍ଣ୍ଣଙ୍କୁ ଧରିବା ପାଇଁ ଆଉ ତାଙ୍କୁ ତ ସେପଟେ ସୈନ୍ୟମାନେ ଦେଖିଦେଲେ ଆକୁ ଘଟ ତ ପାରି ହବନି ଆଉ କର୍ଣ୍ଣଙ୍କୁ ପଠେଇଲେ ଆଉ କେବଳ କର୍ଣ୍ଣ ହିଁ ପାରିବ ଆଉ କେହି ପାରିବେନି ଆଉ କର୍ଣ୍ଣ ଦେଖିଲେ ୟା ଦ୍ୱାରା କୌଣସି ଅସ୍ତ୍ର କାମ କରିବନି, କୌଣସି ଅସ୍ତ୍ର କାମ କରିବନି, ସେ ଅସ୍ତ୍ରଟାକୁ ଶକ୍ତି ଅସ୍ତ୍ରଟାକୁ ଛାଡ଼ିଦେଲେ। ଏ ଶରଣାଗତି ବା ଜୀବନରେ ବାବା କାରିଗର ହେବାକୁ ଚେଷ୍ଟା କରନି, ସୁନା ହେବାକୁ ଚେଷ୍ଟା କର। ଅଧା କାରିଗର କ'ଣ ଗଢ଼ିବ ତୁମେ, ସେ ତୁମେ କାରିଗର ନେବା ବୋଲି ହେବ, ବୁଝିପାରୁଛ ନା ନାଇଁ? ତୁମେ ଇଟା ସିମେଣ୍ଟ ବାଲି ଦେଇଦେବି, ୱାଲ୍ଟା ଯୋଡ଼, ତାପରେ କ'ଣ ହବ? ସେ ପାଣି ଗଲା, ପାଣି ଯେତିକି ଖର୍ଚ୍ଚ ହବ ଗଲ, ସିମେଣ୍ଟ ଗଲା, ସେ ବାଲି ବି ଯିବ, ତୁମେ ତ ଗଢ଼ି ପାରିବନି। ବଙ୍କା ବଙ୍କା ହେଇକି ଅଷ୍ଟ ସାପ ସାପ ଗଲାବେଳେ ତୁମେ ୱାଲ୍ଟା ତିଆରି କରିବ, କାରଣ ମିସ୍ତ୍ରୀ ନୁହଁ। ଆମେ କ'ଣ କରୁଛେ, ନିଜେ ବଣିଆ ହେଇକି ନିଜେ ସୁନା ବଣିଆ ଯେମିତି ନିଜେ ତିଆରି କରେ, ଆମେ ନିଜେ ବଣିଆ ହେବା ପାଇଁ ଚେଷ୍ଟା କରେ, ହବନି ବାପା। ଦେଖ କୃଷ୍ଣଙ୍କ ଯୋଜନା କ'ଣ, ଘଟୋତ୍କଚ ଉପରେ ପକେଇଦେଲେ ଶକ୍ତି ଅସ୍ତ୍ର, ପୁରା ଶିବିରରେ ସମସ୍ତେ କାନ୍ଦୁଛନ୍ତି, କାରଣ ଘଟୋତ୍କଚ ହିଁ ଆଶା ଥିଲା, ଆଶା ସଞ୍ଚାର କରିଥିଲା, ବିଜୟର ଆଶା, ସମସ୍ତେ କାନ୍ଦୁଛନ୍ତି, ଭଗବାନ ପୁରା ଆନନ୍ଦରେ ହସୁଛନ୍ତି। ଚକିତ ହେଲେ, ପ୍ରଭୁ ଆପଣ ଘଟୋତ୍କଚ ବଧରେ ହସୁଛନ୍ତି, ଆରେ ମୁଁ ଆଜି ଅର୍ଜୁନକୁ ଫେରିକି ପାଇଲି, ମୁଁ ଆଜି ଅର୍ଜୁନ କୁଣ୍ଡେଇ ପକାଇ ଗଲି, ଆଜି ଅର୍ଜୁନକୁ ପାଇଗଲି, କାରଣ ମୋର ସବୁବେଳେ ଚିନ୍ତା ରହୁଥିଲା କର୍ଣ୍ଣ କାହିଁକି ଏତେ ପରାକ୍ରମ ଦେଖାଉଛି, ତା ପାଖରେ ଯେଉଁ ଅସ୍ତ୍ର ଅଛି ଇଏ ପାଖରେ ସେ ଅସ୍ତ୍ର ଅଛି ଅର୍ଜୁନ ପାଖରେ, କିନ୍ତୁ ସେ ମୋର ଅସ୍ତ୍ରଟା ଯୋଉଟା ନାରାୟଣ ପ୍ରଦାନ କରିଥିଲା ଇନ୍ଦ୍ରଙ୍କୁ, କେଉଁଟା ଶକ୍ତି ଅସ୍ତ୍ର, ସେଇଟା ସିଏ ରଖିଦେଇଥିଲା, ଆଉ ସେଇଟା ଆଜି ପକେଇଦେଲା କାହା ଉପରେ, ସରିଗଲା, ମୁଁ ବର୍ତ୍ତମାନ ଅର୍ଜୁନ ହିଁ ମୋ ଜୀବନ ପାଇଗଲା। ଆଉ ଭଗବାନ ଶରଣାଗତ ଭକ୍ତ ବଞ୍ଚେ, ତାଙ୍କ ଜୀବନଟାକୁ ଖେଳି ଖେଳିକି ତାଙ୍କୁ ବଞ୍ଚେଇଛନ୍ତି, ଆଉ ଆମ ଯୋଜନାରେ ପାଣ୍ଡବମାନଙ୍କ ଯୋଜନାରେ ବଞ୍ଚେଇଛନ୍ତି, ସେଥିପାଇଁ ସେ ଶେଷରେ କହିଦେଇଗଲେ କୁନ୍ତୀଦେବୀଙ୍କର ପ୍ରାର୍ଥନାଟା, ଏଇଥିପାଇଁ ମୋତେ ଭଲ ଲାଗେ, ଶେଷରେ ସେ ତାଙ୍କର କେତେଟା ଜିନିଷ କହିଦେଇଛନ୍ତି, ଇମେ ଜନପଦ ଆସ୍ପୃଦ୍ଧା ଶୋପକ ଔଷଧ ବିରୁଦ୍ଧ, ଆପଣ ଚାଲିଗଲା ପରେ ଜନପଦ ସବୁ ଶୂନ୍ୟ ଲାଗିବ, କ'ଣ ସତର ଶୂନ୍ୟ ଲାଗିବ, ପାଣ୍ଡବମାନ ଭଳି ଭକ୍ତ ଅଛନ୍ତି, ପାଣ୍ଡବମାନ ରହିବେନି କି, ବିଷ୍ଣୁ ମହାରାଜ ଶାସନ କରିବେ ନା? କହିଲେ ନାଇଁ 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 ପ୍ରଭୁ, ଆପଣ ଚାଲିଗଲା ପରେ ଏ ଜନପଦ ଏ ନଦୀ ଏ ସବୁ ଶୁଷ୍କ ହେଇଯିବ, ତ କିଛି କାରଣ ସେ ଜାଣିଛନ୍ତି ସେ ଜୀବନର କିଛି ନୁହେଁ, ପାଣ୍ଡବମାନଙ୍କୁ ତାଙ୍କୁ ଭଲ ଲାଗୁନଥିଲା, ସେଥିପାଇଁ ସେ କହିଥିଲେ ସ୍ନେହ ପାସ ଇଉନ୍ ଛିନ୍ଦି ଦୃଢ ପାଣ୍ଡୁ ସୁବୃଷ୍ଣୀ, ମୋର ସବୁ ସମ୍ବନ୍ଧ କାଟିଦିଅ, ଶରଣାଗତ ହେଇଥିଲେ ନା। ଆଉ ସେଥିପାଇଁ ଭଗବାନ ବହୁତ ଖୁସି ହେଇଗଲେ, ଲାଷ୍ଟ ତାଙ୍କ ପ୍ରାର୍ଥନା ଗୋଟେ ରହିଲା, କେଉଁଟା ତାଙ୍କ ଲାଷ୍ଟ ପ୍ରାର୍ଥନା କ'ଣ ସେ ମାଗିଲେ, ଡେଲି କୁନ୍ତି ସ୍ତୁତି ପଢୁଛ, ଖାଲି କୁନ୍ତି ସ୍ତୁତିଟା ପଢୁଛ, ତା ଭାବର୍ତ୍ତା ପଢୁନ ପ୍ରବନ୍ଧ, ହଁ ହଁ ବିପଦ ସନ୍ତ ପଣ୍ଡିତଟା ବିପଦ ସନ୍ତ ଶ୍ରୀକୃଷ୍ଣ ଯୋଉ ଲାଷ୍ଟ ତା ଉପରଟା କ'ଣ, ନାଇଁ ନାଇଁ ତା ଉପରଟା ଆରମ୍ଭଟା କ'ଣ, ଇମେ ଜନପଦ ସ୍ପୃଦ୍ଧା ଶୁପକ ଔଷଧ ବିରୁଦ୍ଧ ବନାଦ୍ରି ନଦୀ ଉଦନ୍ଦେ ହୃଦନ୍ଦେ ତବ ବିକ୍ଷିତ ଅଥବିଶ୍ୱେଷ ବିଶ୍ୱାତ୍ମନ ବିଶ୍ୱକେଶ ସୁକେଶ ମେ ସ୍ନେହ ପାଶିନ୍ତି ଦୃଢ଼ ପାଣ୍ଡୁ ସୁକୃଷ୍ଣସୁ ତୋଇମେ ଅନନ୍ୟ ବିଷୟ, ଏଇଟା ତାଙ୍କର ଶେଷ ପ୍ରାର୍ଥନା, ସବୁ କହିସାରି ଗୋଟିଏ ଜିନିଷ ମାଗିଲି, ତାଙ୍କ ପ୍ରାର୍ଥନା ଭିତରେ ସବୁଠୁ ଦାମ ମାନେ ତାଙ୍କର କାମନା ଏଇଟା ନା, ଆଉ ତୋଇମେ ଅନନ୍ୟ ବିଷୟ ମତି, ପ୍ରଭୁ ମୋର ଅନନ୍ୟ ବିଷୟ ମତିର, କାହା ପାଖକୁ ଏ ସଂସାର କାହା ପାଖକୁ ମନ ନ ଯାଅ, ଜୀବନର କେତେ ସୁଖ ଦୁଃଖ, ଛୋଟ ପିଲାଙ୍କୁ ଧରି ମହାଭାରତ ଯୁଦ୍ଧ କୁଆଡ଼େ ବନ ଭିତରେ ପାଣ୍ଡବମାନ ଏ ଦୁର୍ଯ୍ୟୋଧନ ପକ୍ଷ ରହି ଆଜି ଜୀବନର କେତେ ବଡ଼ ଲାଷ୍ଟ ଗୋଟିଏ ଜିନିଷ ମାଗିଲେ, ତୋଇମେ ଅନନ୍ୟ ବିଷୟ ମତି ମଧୁପତେ ଅସତ୍କୃତ ରତି ମୁଦ୍ଭତା ଗଙ୍ଗେ ଓଗ ମୁଦନ୍ମତି, ସାକ୍ଷାତ ଭାବରେ ଯେଭଳି ଗଙ୍ଗା କୌଣସି ପ୍ରତିବନ୍ଧକକୁ ନ ମାନି ସମୁଦ୍ର ପାଖକୁ ଯିବା ପାଇଁ ଚାହୁଁଛନ୍ତି, ମୋର ମତି ଆପଣଙ୍କ ପାଖକୁ ସେମିତି ରହୁ, ବାସ୍ ସେଇଟାକୁ ଭଗବାନ ଏତେ ଖୁସି ହେଇଗଲେ, ଭଗବାନ କହି ଫେରି ଆସିଲେ, ତାଂ ବାଢ୍ୟ ଇତି ଉପାମନ୍ତ୍ରମ ପ୍ରବିଶ୍ୟମ ଗଜସା ହୁଏ, ନା ଗଲେ କୁନ୍ତି ସ୍ତୁତି ସରିଲା ପରେ ବାହାରେ ରଥକୁ ଯାଉଛନ୍ତି ନା, ପ୍ରସ୍ତୁତ ହଉଛନ୍ତି, ତାଂ ବାଢ୍ୟମ ମାନେ ହଁ ମୁଁ ତୁମର କାମନାକୁ ପୂର୍ଣ୍ଣ କରିବି, ତୁମର ମତି ସବୁବେଳେ ଗଙ୍ଗା ଭଳି, ଗଙ୍ଗା ଯେଭଳି ପବିତ୍ର ଶୀତଳ ନିର୍ମଳ ନିରବଚ୍ଛିନ୍ନ ତାଙ୍କର ପ୍ରଭାବ ସେ ଜାହିର ରଖିଛନ୍ତି ବା ପ୍ରବାହିତ ହେଉଛନ୍ତି ସମୁଦ୍ର ମିଶିବା ପାଇଁ, ମୋର ମତି ସେଭଳି ରକମ, ଏଥିରେ ଭଗବାନ ବହୁତ ଖୁସି ହେଲେ। ଏଇଟା ଭକ୍ତ ଯେତେ କିଛି କରୁ ଜୀବନରେ ସବୁବେଳେ ଏଇ କାମନା କରିବ, ଏ ହେଉଛି ପ୍ରଭୁ କେମିତି ମୋର ମତି ଆପଣଙ୍କ ପାଖରେ ରହିବ, କେମିତି ମୁଁ ଆପଣଙ୍କ ଜୀବନରେ ମୋର ବାହ୍ୟ ଯୋଗ୍ୟତାଟା କ'ଣ କାର୍ଯ୍ୟରେ ଲାଗିବ, ସେ କୃଷ୍ଣ ସମ୍ବନ୍ଧୀୟ ମୋର ଅନ୍ୟ ସମସ୍ତ ସେବା ସମସ୍ତ ପ୍ରଚାର ସବୁ ଜିନିଷଟାର ଫଳ ହେଉଛି କୃଷ୍ଣ ଚେତନା, ପ୍ରବଚନ ଗୋଟି ଶବ୍ଦ ଲଗେଇଛନ୍ତି। ଆମେ ପ୍ରଚାର କାହିଁ କରୁଛେ? କୃଷ୍ଣ ଚେତନା ପାଇଁ। ପ୍ରବଚନ କାହିଁକି ଦଉଛେ? କୃଷ୍ଣ ଚେତନା ପାଇଁ। କୀର୍ତ୍ତନ କାହିଁ କରୁଛେ? କୃଷ୍ଣ ଚେତନା ପାଇଁ। କୃଷ୍ଣ ଚେତନା ହଉନି ମାନେ କୃଷ୍ଣ ଖୁସି ନାହାନ୍ତି। ଆମେ ଏଟା କରୁଛେ କାହିଁକି? ଅଲଗା ଲୋକ ଯଜ୍ଞ କାହିଁ କରନ୍ତି ବାବୁ ବାବୁ? ଯଜ୍ଞଟା କାହିଁ କରନ୍ତି? ହେ ନା, ଆମ ବର୍ଷା ପାଇଁ ତୁମ ଘରେ ଯୋଉ ଯଜ୍ଞ କରିବ, ଏଇ ଯୋଉ କଣ ବିଶ୍ୱକର୍ମା ପୂଜା କରୁନା କି ତୁମ ଦୋକାନର ସିମେଣ୍ଟ ଦୋକାନ, ତୁମର ଯୋଉ ରଡ଼ ଦୋକାନ, ବିଶ୍ୱକର୍ମା ପୂଜା କାହିଁ କରୁଛ? ହୋମ ଯଜ୍ଞଟା କାହିଁ ହଉଛି? ଭଲ ବିକ୍ରି। ଆଉ ଯେତେ କର୍ମକାଣ୍ଡରେ ଯାହା ଯୋଉ ଜିନିଷ ରହିଲା ତାର ଗୋଟେ ଲକ୍ଷ୍ୟ ରହିଛି, ଏ ଶନି ପୂଜା କରିବା, ଏ ପୂଜା କରିବା, ତାହେଲେ ପାଇବାର ଆସ। ଆମର କଣ ଲକ୍ଷ୍ୟଟା? ଆମେ ହରିକଥା କହୁଛେ, କଣ ଲକ୍ଷ୍ୟ? ରୋଷେଇ କରୁଛେ, କଣ ଲକ୍ଷ୍ୟ? ପୂଜା କରୁଛେ, କଣ ଲକ୍ଷ୍ୟ? ସବୁଥିର ଲକ୍ଷ୍ୟ ହେଲା କୃଷ୍ଣ ଚେତନା। ତୁଇମେ ଅନନ୍ୟ ବିଷୟ ମତି ମଧୁପତେ ଅସତ୍କୃତ। ହେ ମଧୁପତି, ନିରବଚ୍ଛିନ୍ନ ସକୃତ ନୁହେଁ, ଥରେ ନୁହେଁ, ନିରବଚ୍ଛିନ୍ନ ଭାବରେ ସବୁବେଳେ ମୋ ମତି ଆପଣଙ୍କ ଚରଣ କମଳକୁ। ଏଇଟା ହଉଛି କୃଷ୍ଣ ଉପସ୍ଥିତ। ଏତେ ସୁନ୍ଦର ଟର୍ମଟା ବାଛିଛନ୍ତି, କୃଷ୍ଣ ଚେତନା। ଚେତନାରେ କୃଷ୍ଣ ରହେ ସବୁବେଳେ, କୃଷ୍ଣ ଚିନ୍ତା ଅହର୍ନିଶ। ଏଇଟା ଲକ୍ଷଣ ଆମର, ଆଶରଣାଗତ ନହେଲେ ହବନି। ଆଶରଣାଗତର ବିଘ୍ନିଟା ଏଇଟା, ଆଗେ କାହାର ଆମେ? ଗୁରୁକୃଷ୍ଣଙ୍କର ହେଇଗଲା ପରେ ସୀତା, ତାଙ୍କ ଉପରେ ଶରଣାଗତ ହେଇଯିବାକୁ ପଡ଼େ। ସୀତାଙ୍କର ଚଳେଇବେ କେମିତି, ନେବେ କ'ଣ କରିବେ, ପ୍ରାର୍ଥନା ପଥ ତୁମେ ପ୍ରାର୍ଥନା କର, ସବୁରେ ବିଲି ହବ। ଏଇ ତାର ମଣିକୁ, ଏ ମଣି କଥାରେ ମୁଁ ପଳେଇଗଲି ସିଆଡ଼େ, ଏ କବଚ କଥା ମନେ ପଡ଼ିଗଲା, ପଳେଇଗଲି। ମଣିଟାକୁ ହରଣ କଲେ, ଫର ଗୋଟେ ବିଧା ମାରିଲେ, ତା ମଣି ଆସି, ମଣି ନେଇ ଆସିବେ। ମଣି ଆଣି କାହାକୁ ଦେବେ? ବଳରାମକୁ ଦେବେ, କାହିଁକି ନା ଚିନ୍ତାରେ ପଡ଼ିଗଲେ କୃଷ୍ଣ। ଏତେ ଗୋପୀମାନେ ଅଛନ୍ତି ନା, ଦୁଇଟା ଶବ୍ଦ ଚକ୍ରବାଦ ଲେଖିଛନ୍ତି, ଜଣକୁ ଦେଲେ ତାର ମଦ ବଢ଼ିବ, ଆଉ ଜଣେ ମାନବତୀ ହବ। ଦୁଇଟା ଶବ୍ଦ, ସେ ଆଚାର୍ଯ୍ୟ ନା, ସେ ପୁରା ତାଙ୍କର ସବୁ ତର୍ଜମା ଶବ୍ଦ ବ୍ରହ୍ମ ତାଙ୍କ ପାଖରେ ପରିପ୍ରକାଶ ହେଇଛନ୍ତି। ସେ ଲେଖିଲେ ତାଙ୍କ ଟୀକାରେ, କୃଷ୍ଣ ଭୟ କଲେ, ଦେଖ ଏତେ କଷ୍ଟରେ ମୁଁ ଶଙ୍ଖ ଚୂଡ଼କୁ ମାରିଲି, ଗୋପୀମାନଙ୍କୁ ଏତେ ଆନନ୍ଦର ନୃତ୍ୟ ଗୀତ କରିକି ଆନନ୍ଦ ଦେଉଥିଲି, କିନ୍ତୁ ବର୍ତ୍ତମାନ ସବୁ ଓଲଟା ହେଇଯିବ। କାରଣ ଯାହାକୁ ଦେବି ସେ ତାର ମଦ ବଢ଼ିଯିବ, ଆଉ ଯିଏ ନ ପାଇବେ ସମସ୍ତେ ମାନବତୀ ହେଇଯିବ। ବୋଲେ ଗୋଟେ କାମ କରିବି, କେହି କିଛି ମୋତେ କହିପାରିବେନି, ସାପ ଓଡ଼ିଆରେ ନାହିଁ, ସାପ ମରିବନି କି ବାଡ଼ି ଭାଙ୍ଗିବନି, ସିଧା ତାର ଗଲେ ବଳରାମକୁ ଧରିଦେଲେ। ତେଣୁ କେହି କେହି କୁହନ୍ତି ଯେ ବଳରାମ ମଧୁମଙ୍ଗଳ ଦ୍ୱାରା ରାଧାରାଣୀକି ଦେଲେ। ଏଠି ଆମର ଚକ୍ରବାଦ କହୁଛନ୍ତି ବଳରାମ ବିଶାଖାଙ୍କ ଦ୍ୱାରା ରାଧାରାଣୀଙ୍କ ପାଖକୁ ପଠାଇଦେଲେ, ବିଶାଖାଙ୍କ ଦ୍ୱାରା ଲଜାମ ରାଧାରାଣୀ ଦେଇଦେଲେ। କାହିଁକି ବଳରାମ ରାଧାରାଣୀ କାହିଁକି ଦେଲେ ନା? ବଳରାମ ଜାଣନ୍ତି ସମସ୍ତ ଗୋପୀମାନେ ଲାଳାୟିତ ଅଛନ୍ତି, ସମସ୍ତ ଗୋପୀମାନେ, ଶିରୋମଣି କେସ୍ କାହାର ଅଧିକାର, କୃଷ୍ଣଙ୍କ ଉପରେ କାହାର ଅଧିକାର? ଅଧିକାର ରାଧାରାଣୀଙ୍କର ପୂର୍ଣ୍ଣ ଅଧିକାର। ରାଧାରାଣୀ କୃଷ୍ଣ ତାଙ୍କର ପୁରା କୃଷ୍ଣ, 100% କୃଷ୍ଣ ହଉଛନ୍ତି ରାଧାରାଣୀଙ୍କର, ସେ କୃଷ୍ଣ ତାଙ୍କର। ତୋ ଲାଗି ମୋର ବରଜବାସ, ତୋ ଲାଗି ମା କାହା କାହା ରାସ, ତୁମ ବିନା କାହା, ତୁମ ବିନା କଣ ରାସ ହେଇପାରିବ? ତୁମ ଲାଗି ମୋର ବରଜବାସ, ବୃନ୍ଦାବନ କାହିଁ ବାସ କରି ତୁମ ଲାଗି ବର। ଏଟା ସମସ୍ତେ ଜାଣନ୍ତି, ତେଣୁ ରାଧାରାଣୀଙ୍କ ପା ହାତକୁ ଚାଲିଗଲା ସେ ମଣିଟା, ବଳରାମ ଜାଣିଛନ୍ତି, ବିଶାଖାଙ୍କ ଦ୍ୱାରା ପଠାଇଦେଲେ। ଏଇ କଥା, ଏଇ ପ୍ରସଙ୍ଗକୁ ଛାଡ଼ିକି ତାପରେ ପୁଣି ଯୁଗଳ ଗୀତରେ ପ୍ରବେଶ କରି, ଆମେ ଯୁଗଳ ଗୀତ ପଢ଼ିବାନି, ତାପରେ ପର ପ୍ରସଙ୍ଗ ଦର୍ଶନ କାରଣ ଆଚାର୍ଯ୍ୟମାନେ ଯେତିକି ଆମକୁ ଦେଇଛନ୍ତି ସେତିକି ହିସାବରେ ଆମେ ଯିବା। ହରେ କୃଷ୍ଣ ଜୟ ଗ୍ରନ୍ଥ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଶ୍ରୀ ଗୁରୁଦେବ କି ଜୟ ନିତାଏ ଗୌର ପ୍ରେମାନନ୍ଦେ ହରିହରି।